ତାପରେ ଛବି ପ୍ରଶ୍ନ ପଚାରିଛନ୍ତି ପ୍ରଶ୍ନ ଇଏ ହେଉଛି ମୁଖ୍ୟ ବିଷୟବସ୍ତୁ ପ୍ରଥମ ଅଧ୍ୟାୟ ଅନେକ ବିଷୟବସ୍ତୁ ଅଛନ୍ତି କିନ୍ତୁ ଆମେ ସଂକ୍ଷେପରେ କହୁଛେ ଆଉ ଦ୍ୱିତୀୟ ଅଧ୍ୟାୟରେ ଆମର କହିଛି ଦ୍ୱିତୀୟ ଅଧ୍ୟାୟରେ ସେ ଯେଉଁ ପ୍ରଶ୍ନ ସେ ପଚାରିଥିଲେ ଚାରୋଟି ପ୍ରଶ୍ନର ଉତ୍ତର ଦିଆଯାଇଛି ଦୋଷରେ ଦେଇଛନ୍ତି ପ୍ରଥମେ କହିଛି ଯେ ପ୍ରଶ୍ନ ଚତୁର୍ଥ ଚାରୋଟି ପ୍ରଶ୍ନର ଉତ୍ତର
एभ्री अनेक सत्ताइस अवतार अनेक अवतार अच्छा पुरुष अवतार किए जगवे पौरुषम रूपम भगवान मूल भगवान कृष्ण आज कहे सुदर्शन कहे तेना कृष्ण मैंने समस्त किसी सृष्टि जन्मान शुक्रा आलोचना करते सी मूल भगवान कृष्ण विस्तार बलराम बलराम चतुर्भुज विस्तार आसुदेव संकर्षण प्रद्युम अनुरुद्ध आम जो भगवान रामचंद्र विषय कह चारि गृह चतुर्भुज से जेकि राम लक्ष्मण संपत्ति विषय आसते वासुदेव संकर्षण प्रद्युम अनुरुद्ध तेनाली प्रथम चतुर्थ आसपुर संकर्षण पक्ष आवतीय चतुर्थ अवतार आस द्वितीय चतुर्थ संकर्षण आसाई विष्णु पुरुष अवतार प्रथम पुरुष अवतार कारण गोसाई विष्णु जेकि कारण गण में स्वयं कर भौतिक जगत ऊर्धर चीर जगत रही चीर जगत कारण गण रही तेणु ब्रह्मशंकर ब्रह्मा निजह कारण जोग निद्रा अनंत जगदंड सरोम कूप आधार शक्ति अवलंब्या परांश मृत्यु गोविंद मान पुरुषं तमं भजामि ये कारण जड़े स्वयं कर भगवान जोग निद्रा निद्रा आम निद्रा मुझे तफात कौन ना आम तम गुण से तम गुण कि भगवान गुण न था गुण रुद्ध तेनालीद्रा को जोग निद्रा भी कहुए वर्णना कराई जो ये जो तीनो अवस्था अच्छी जाग्रत निद्रा और स्वप्न ये तीनो अवस्था अच्छी आर ऊर्धर आर गोटे अवस्था अच्छी तुरीय अवस्था जो मैंने योगी मैंने ध्यान करते समाधि कहे से तुरीय अवस्था ये चतुर्थ अवस्था से प्राप्त करते जो पतंजलि जो अष्टांग योग रही जम नियम आसन प्राणायाम ध्यान धारणा ये भाव में जो अंतिम स्तर हूँ समाधि स्तर से समाधि स्तर जो पहुँचे से स्तर हूँ ये त्रिगुण ऊर्ध स्तर चतुरीय स्तर में कहु तेना भगवान जो शरण कर योग निद्रा जह कारण जड़े उन्न योग निद्रा से योग निद्रा से शरण कर निश्वास निश्वसित भावलम्बी जीवंती लोग नाथ यही भाव में अनंत कोटी विश्वब्रह्मांड सृष्टि तेनाली विश्वब्रह्मांड आश्वब्रह्मांड में से कारणानव स्थल में शयन करणानव विष्णु कारण तपसाई विष्णु कारण जन विस्तार आसपी गर्भ तपसाई विष्णु सी ब्रह्मांड में प्रवेश कर ये ब्रह्मांडर अधिक भाग को जल में निजर शरीर स्वेद जात करी कहते स्वेद जात कर ब्रह्मांड अर्धक पूर्ण करती से सहन कर गर्भोध साई विष्णु ये हूँ द्वितीय पुरुष अवतार से गर्भोध साई विष्णु नाभि जहाँ पद्मवली देखापी नाभि पद्मी कह नाभि पद्म पद्म जात हुए जो सृष्टि करने चाहते गर्भोध साई विष्णु पाखे सब विष्णु रोचे लक्ष्मी रोच लक्ष्मी नारायण लक्ष्मी सब सेवा करु सी पत्नी सा निजे सृष्टि कर ब्रह्मा पुत्र दात कर निजर नाभि पद्म सृष्टि कर पद्म ब्रह्मा को सृष्टि कर ब्रह्मा को कह स्वयं से कौन से मातृगर्भ को आसना स्वयं से तेना ब्रह्मा सृष्टि आरंभ कर ब्रह्मा आस गुण अवतार ब्रह्मा रजगुण अवतार विष्णु सत्यगुण अवतार और शिवजी होती तमगुण अवतार ये गुण अवतार पुणे जुग अवतार विभिन्न प्रकार अवतार सब अच्छा तेनाली भाव में बहुत जगह सृष्टि होती प्रथम जो ब्रह्मा आस्मा से जानपर ना सी किए उत्स कौन से कौन आस जीवन लक्ष्य कौन तेणु सी जो पद्म जाते पद्म नाड़ धरिकी गर्भोध जल अनेक वर्ष काल प्रवेश कर चेस्टा कले जानापी ତାଙ୍କର ମୂଳ କେଉଁଠି, କିନ୍ତୁ ସେ ଯେତେବେଳେ ଜାଣିପାରିଲେ ନାହିଁ ସେତେବେଳେ ସେ ପୁଣି ଫେରି ଆସିଲେ ସେ ପଦ୍ମ ପାଖକୁ ଏବଂ ସେଇଠି ତାଙ୍କୁ ଦୁଇଟି ଅକ୍ଷର ଶୁଭିଲା, ତ ଏବଂ କ, ଇଏ ହେଉଛି ସ୍ପର୍ଶ ବର୍ଣ୍ଣର ଷୋଡ଼ଶ ଏବଂ ଏକୋଇଶତମ ଅକ୍ଷର, ଏ ଦୁଇଟି ପ ତ ଏବଂ ପ। ତେଣୁ ତପ ଯେତେବେଳେ ଶୁଣିଲେ ସେ, ସେଥିପାଇଁ ସେ ତାପରେ ସେ ତପସ୍ୟା କଲେ। ତପ ଆମେ କାଲି କହୁଥିଲୁ ତପସ୍ୟା ବିଷୟରେ। ତେଣୁ ଏଇ ଯେଉଁ ତପସ୍ୟା ସେ କଲେ, ତପସ୍ୟା ଅନେକ ବର୍ଷ କାଳ ତପସ୍ୟା କଲା ପରେ ଭଗବାନ ତାଙ୍କ ଉପରେ ପ୍ରସନ୍ନ ହେଇକିରି ତାଙ୍କୁ ଦର୍ଶନ ଦେଇଛନ୍ତି ଏବଂ ତାଙ୍କୁ ସେ ଜ୍ଞାନ ପ୍ରଦାନ କରିଛନ୍ତି, ଯୋଗୁଁ କୁହାଯାଉଛି ମୂଳ ଭାଗବତ, ଯାହାକି ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32-35 ଏ ଚାରିଟି ଶ୍ଳୋକରେ ଭଗବାନ ତାଙ୍କୁ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି। ସମସ୍ତ ଜ୍ଞାନ ଏ ଚାରିଟି ଶ୍ଳୋକରେ ଅଛନ୍ତି। ଆମେ ଯେଉଁ କହୁଥିଲେ ପ୍ରଣବେତ ଦେଇ ଅର୍ଥ ଗାୟତ୍ରୀ ସେହି ହର ସେହି ଅର୍ଥ ବିବଲିଆ ଚତୁଶ୍ଳୋକୀ ଭାଗବତ କହେ। ଏଇ ଯେଉଁ ସମସ୍ତ ବୈଦିକ ଗ୍ରନ୍ଥର ଯେଉଁ ଜ୍ଞାନକୁ ଯଦି ସଂକ୍ଷେପରେ ବର୍ଣ୍ଣନା କରାଯିବ, ଗୋଟିଏ ଅକ୍ଷରରେ ବର୍ଣ୍ଣନା କରାଯିବ, ସେ ହେଉଛନ୍ତି ପ୍ରଣବ ଓଙ୍କାର। ଓଙ୍କାର ବିସ୍ତାର ହେଉଛନ୍ତି ଗାୟତ୍ରୀ, ଗାୟତ୍ରୀର ବିସ୍ତାର ହେଉଛନ୍ତି ଚତୁଶ୍ଳୋକୀ ଭାଗବତ, ଚତୁଶ୍ଳୋକୀ ଭାଗବତ ବିସ୍ତାର ହେଉଛନ୍ତି ଏ ଭାଗବତର 18,000 ଶ୍ଳୋକ। ତେଣୁ ବ୍ରହ୍ମା ଯେତେବେଳେ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେଲେ, ଗୋପାଳ ମହାରାଜ କହୁଛନ୍ତି ବ୍ରହ୍ମା ହେଉଛନ୍ତି ଏ ବିଶ୍ୱର ପ୍ରଥମ ଇଞ୍ଜିନିୟର, ଇଜ୍ ଦ ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ। ଇଞ୍ଜିନିୟରିଂ ପଢ଼ିବା ପାଇଁ ଆମର ଏଠି ଇଞ୍ଜିନିୟରିଂ କଲେଜ 4 ବର୍ଷ ଲାଗୁଛି ପଢ଼ିବା ପାଇଁ, କିନ୍ତୁ ବ୍ରହ୍ମ ମାତ୍ର 4 ଶ୍ଳୋକ ଭଗବାନଙ୍କର 4 ଶ୍ଳୋକ ପଢ଼ି ଶୁଣି ଫାଷ୍ଟ ଇଞ୍ଜିନିୟର ହେଇଗଲେ, ଯିଏକି ଏ ଭୌତିକ ଜଗତ ସୃଷ୍ଟି କରୁଛନ୍ତି। ବ୍ରହ୍ମାକୁ ସୃଷ୍ଟିକର୍ତ୍ତା ବୋଲି କୁହାଯାଉଛି, ସୃଷ୍ଟି କରୁଛନ୍ତି। ସେ ଯେଉଁ ପଦ୍ମନାଭ ଥିଲା ତାକୁ 14 ଭାଗ ବିଭକ୍ତ କରିଛନ୍ତି, 14 ଭୂଗ କରିଛନ୍ତି, ତାକୁ ବିସ୍ତାର କରିଛନ୍ତି, ସୃଷ୍ଟି ବିସ୍ତାର କରିଛନ୍ତି। ଏଇଟା ହେଉଛି ବିସର୍ଗ ଭାଗବତର 10 ଯେଉଁ ବିଷୟ ଅଛନ୍ତି, ପ୍ରଥମ ବିଷୟ ହେଉଛନ୍ତି ସର୍ଗ ବା ସୃଷ୍ଟି, ଯେତେବେଳେ ଭଗବାନଙ୍କର ସୃଷ୍ଟି ହେଉଛି ତାକୁ ସର୍ଗ ବୋଲି କୁହାଯାଉଛି। ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି ତାକୁ ବିସର୍ଗ ବୋଲି କୁହାଯାଉଛି। ଅତ୍ର ସର୍ଗ ବିସର୍ଗ ସ୍ଥାନ ପୋଷଣ ଉଦୟ, ସ୍ଥାନ କେଉଁଠି କେଉଁ ସବୁ ସବୁ ଅଛନ୍ତି, ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କେଉଁଠି କ'ଣ ସବୁ କିଏ ସବୁ ଅଛନ୍ତି, କି ସ୍ଥାନ ଭୂଗୋଳ ଆମର ବୈଜ୍ଞାନିକମାନେ ଖୋଜୁଛନ୍ତି, ମଙ୍ଗଳ ଗ୍ରହ ପଠାଉଛନ୍ତି, ଆମର କେତେ 4,500-1,500 କୋଟି ଟଙ୍କା ଖର୍ଚ୍ଚ ହେଇଛି ବୋଲି କୁହାଯାଉଛି, ସବୁଠୁ କମ୍ ପଇସାରେ ଆମେ ଯାଇଛେ ମଙ୍ଗଳ ଗ୍ରହ। କିନ୍ତୁ ମଙ୍ଗଳ ଗ୍ରହରେ କ'ଣ ଅଛି କିଏ କହିପାରୁଛନ୍ତି, ଖାଲି ଫଟୋ ଆସୁଛି। କିନ୍ତୁ ଅନ୍ୟ ସ୍ଥାନମାନଙ୍କରେ କ'ଣ କ'ଣ ସବୁ ଅଛି ଆମେ ଭାଗବତରେ ଦେଖିବା, ପଚାଶ ସଦସ୍ୟ ବର୍ଣ୍ଣନା କରାଯାଇଛି, ବିଭିନ୍ନ ଲୋକ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ 10-10 ବିଷୟରେ ବର୍ଣ୍ଣନା କରାଯାଇଛି, ସେ କଥା ଆମେ ସେ ଆମେ ବିସ୍ତାର କରିବା। କିନ୍ତୁ ଆମର କହିବାର ଉଦ୍ଦେଶ୍ୟ, ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଛନ୍ତି, ପ୍ରଥମେ ପ୍ରଥମ ଅବତାର ହେଉଛନ୍ତି କୁମାର ଅବତାର, କୁମାର 4 କୁମାର ବ୍ରହ୍ମା ପ୍ରଥମେ ସୃଷ୍ଟି କରୁଛନ୍ତି। ଅତ୍ରି ମରିଚି ଅଙ୍ଗିରସ ପୁଲସ୍ତ ପୁଲହ ଋତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ ତ୍ରୈଗାତ୍ର ଦଶମନ, ପ୍ରଥମେ ସେ 4 କୁମାର ସୃଷ୍ଟି କଲେ। 4 କୁମାର ହେଉଛନ୍ତି କିଏ, ସନତ ସନାତନ ସନନ୍ଦନ ସନତ କୁମାର, ଏ 4 କୁମାର ଆମର ଯେଉଁ ସନାତନ ଗୋସ୍ୱାମୀ ଆସିଥିଲେ ବିଷ୍ଣୁ ଚତୁର୍ଥ ତାଙ୍କ ଭାଷାରେ କହୁଛନ୍ତି, ଏ 4 କୁମାର ମଧ୍ୟ ମୁଖ୍ୟ ସନତ କୁମାର ସିଏ ଆସିଥିଲେ ଯମଶର ଗୋସ୍ୱାମୀ ରହିଛନ୍ତି, ସନାତନ ଆମର କିଏ ଶ୍ରୀ ସନାତନ ସନାତନ ଗୋସ୍ୱାମୀ ଯେ ସେ ହେଉଛନ୍ତି ଏଇ 4 କୁମାରଙ୍କ ଭାଇ, ସନାତ ସନାତନ ଯେ ସନାତନ ଗୋସ୍ୱାମୀ ଆମର ଯିଏ ଆସିଛନ୍ତି ସେ ହେଉଛନ୍ତି ସେଇ 4 କୁମାରଙ୍କୁ ଜଣେ ମହାପୁରୁଙ୍କ ଲୀଳାରେ ଭାଗ ନେବା ପାଇଁ ଆସିଛନ୍ତି। ସେ 4 କୁମାର ପ୍ରଥମ ଅବତାର ସେ 4 କୁମାରଙ୍କୁ ବର୍ଣ୍ଣନା କରାଯାଇଛି, ପ୍ରଥମେ ସୃଷ୍ଟି କରିଛନ୍ତି ବ୍ରହ୍ମା 4 କୁମାର 4 ଜଣ ପୁତ୍ରକୁ ସୃଷ୍ଟି କରିଛନ୍ତି, ଏମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତି ଅବତାର ବୋଲି କୁହାଯାଉଛି। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି ତାଙ୍କର ଅନ୍ତିମ ଲକ୍ଷ୍ୟ ହେଉଛନ୍ତି ବ୍ରହ୍ମ, ଭଗବାନ ବିଷୟରେ ସେମାନେ ଜାଣିପାରନ୍ତି ନାହିଁ, ସେମାନେ ଭାବନ୍ତି ଜ୍ଞାନର ଅନ୍ତିମ ଲକ୍ଷ୍ୟ ହେଉଛନ୍ତି ବ୍ରହ୍ମ। ତେଣୁ ସନତ କୁମାର ଯିଏ 4 କୁମାର ଏମାନେ ସେଇ ବ୍ରହ୍ମ ଆରାଧନା କରୁଥିଲେ, ଜ୍ଞାନ ମାର୍ଗରେ ଅଗ୍ରସର ହେଉଥିଲେ। ତେଣୁ ବ୍ରହ୍ମଠାରୁ ସବୁ ବୌଦ୍ଧିକ ମାନେ ଜଗତ ବିଷୟରେ ଜ୍ଞାନ ପ୍ରାପ୍ତ ହେଇକିରି ସିଏ ସବୁ ବିଭିନ୍ନ ବ୍ରହ୍ମାଣ୍ଡ ସେ ଭ୍ରମଣ କରିଛନ୍ତି। ଭ୍ରମଣ କରିକି ଯେତେବେଳେ ସେ ଯାଇକି ପହଞ୍ଚନ୍ତି ବୈକୁଣ୍ଠ ଲୋକରେ, ବୈକୁଣ୍ଠ ଲୋକରେ ଅନେକ ସବୁ ସୌନ୍ଦର୍ଯ୍ୟ ବର୍ଣ୍ଣନା, ଭାଗବତ ତୃତୀୟ ସୌନ୍ଦର୍ଯ୍ୟ ବର୍ଣ୍ଣନା କରାଯାଇଛି, ଅନେକ ସୌନ୍ଦର୍ଯ୍ୟ ବୈକୁଣ୍ଠ ଲୋକର ଏ ପ୍ରାକୃତିକ ସୌନ୍ଦର୍ଯ୍ୟ ଆମେ ଦେଖିକି ମୁଗ୍ଧ ହେଇଯାଉଛେ, ସେ ହେଉଛି ଅପ୍ରାକୃତିକ ସୌନ୍ଦର୍ଯ୍ୟ। ତେଣୁ ସେସବୁ ଅପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିକି ଆସ୍ତେ ଆସ୍ତେ ଗୋଟିଏ ଗୋଟିଏ ଦ୍ୱାର ପାର ହେଇକି ଯେତେବେଳେ ଷଷ୍ଠ ଦ୍ୱାର ପାର ହେଇକି ସପ୍ତମ ଦ୍ୱାର ପାଖେ ପହଞ୍ଚନ୍ତି, ସେହି ସମୟରେ ସେଠି ଯେ ଦ୍ୱାର ପାର ଥିଲେ ଜୟ ଏବଂ ବିଜୟ, ସେ ତାଙ୍କୁ ବାଧା ଦେଇଛି। କାହିଁକି ନା ଇଏ ଚାରି କୁମାର ଇଏ ସବୁବେଳେ ପାଞ୍ଚ ବର୍ଷ ବାଳକ ହିସାବରେ ରହିଛି, ଯଦିଓ ତାଙ୍କର ଅନେକ କୋଟି କୋଟି ବର୍ଷ ତାଙ୍କ ବୟସ ହୋଇଗଲାଣି, କିନ୍ତୁ ସବୁବେଳେ ଉଲଗ୍ନ ଅବସ୍ଥାରେ ରହିଛନ୍ତି ଏବଂ ପାଞ୍ଚ ବର୍ଷର ବାଳକ ବର୍ତ୍ତମାନ ମଧ୍ୟ ସେ ପାଞ୍ଚ ବର୍ଷ ବାଳକ ହିସାବରେ ରହିଛି, ବ୍ରହ୍ମ ଲୋକରେ ସରିଛନ୍ତି। ତେଣୁ ତାଙ୍କୁ ଯେତେବେଳେ ବାଧା ଦେଲେ ଜୟ ଏବଂ ବିଜୟ, ସେତେବେଳେ ସେ ତାଙ୍କୁ ଅଭିଶାପ ଦେଇଛନ୍ତି ଯେ ଏଇ ବୈକୁଣ୍ଠ ଲୋକରେ ତୁମର କେମିତି ଭେଦ ଆସିଲା, କିନ୍ତୁ ଆବସଲ୍ୟୁଟ୍ ୱାର୍ଲ୍ଡ ଇଏ ହେଉଛି ଅଦ୍ୱୈତ ଜଗତ, ତୁମେ ଦ୍ୱୈତ ଜ୍ଞାନ କେମିତି ପ୍ରାପ୍ତ ହେବ, ତେଣୁ ତୁମେ ଦ୍ୱୈତ ଜଗତକୁ ଯାଉ କହିକି ତାକୁ ଅଭିଶାପ ଦେଇଥିଲେ, ଯେଉଁଥିପାଇଁ ସେ ଜୟ ବିଜୟ ଯେଉଁ ଆସିଛନ୍ତି ହିରଣାଟ୍ୟ ହିରଣ୍ୟକଶିପୁ ଶକ୍ତି ଯୁଗରେ ଆସିଥିଲେ, ତ୍ରେତା ଯୁଗରେ ସେ ଆସିଥିଲେ ରାବଣ କୁମ୍ଭକର୍ଣ୍ଣ, ଦ୍ୱାପର ଯୁଗରେ ସେ ହେଉଛନ୍ତି ଶିଶୁପାଳ ଦନ୍ତଲକ୍ଷ୍ମୀ ଆସିଥିଲେ, ତିନୋଟି ଜନ୍ମ ନେଇକି ଆସିବା ପାଇଁ ଚାରିକୁମାରୀକୁ ଅଭିଶାପ ଦେଇଥିଲେ। ତେଣୁ ଯାହା ହଉ ସେ ଯେତେବେଳେ ଅଭିଶାପ ଦେଇଦେଇଥିଲେ ବୈକୁଣ୍ଠ ଲୋକ ଭଗବାନ ସ୍ୱୟଂ ଚାଲି ଆସିଛନ୍ତି, ଆଉ ଛଅଟି ଗେଟ୍ ଅଛି ବାହାରେ ହେଲେ ବୈକୁଣ୍ଠରେ ଭଗବାନ ସେଠି ରହିଛନ୍ତି, ତେଣୁ ସେ ଲକ୍ଷ୍ମୀଙ୍କ ସହିତ ଆସି ପହଞ୍ଚିଯାଇଛନ୍ତି। ତେଣୁ ବର୍ଣ୍ଣନା କରାଯାଇଛି ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜଳ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସ୍ୱବିବରଣ ଚକା ତେଷାମ ସକ୍ଷମ ଅକ୍ଷର ମିଶା ଭିତ୍ତିତ୍ୱ ତାଲିମେ, ଯୋଉ ଏ ଥିଲେ ଅକ୍ଷର ଯୋଷା ବ୍ରହ୍ମଣ ପ୍ରତି ଆସକ୍ତି ଥିଲା ଚାରି କୁମାର, କିନ୍ତୁ ଯେତେବେଳେ ଭଗବାନ ଦର୍ଶନ କଲେ ତସ୍ୟ ଅରବିନ୍ଦ ନୟନସ୍ୟ ତାଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି, ତାଙ୍କର ଯେଉଁ ନୟନ ଲୋଚନ ପଦ୍ମଲୋଚନକୁ ଦର୍ଶନ କରୁଛନ୍ତି, ପଦାରବିନ୍ଦ ତାଙ୍କର ପାଦକୁ ଯେତେ ଦର୍ଶନ କରୁଛନ୍ତି ସେ ପଦ୍ମଭଳି ସୁନ୍ଦର ଦୁଶୁଛନ୍ତି, ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜଳ ମିଶ୍ର ତୁଳସୀ ମକରନ୍ଦ ବାୟୁ, ସେ ପାଦ ପଦ୍ମରେ ଯେଉଁ ରଖା ହେଇଛନ୍ତି ତୁଳସୀ ଯେଉଁ ଆର୍ପିତ ହେଇଛନ୍ତି, ସେ ତୁଳସୀର କିଞ୍ଜଳ ମିଶ୍ର ତୁଳସୀର କେଶର ମିଶ୍ର ତୁଳସୀର ଯେଉଁ ବାୟୁ ସୁଗନ୍ଧି ମକରନ୍ଦ ବାୟୁ ବିଶ୍ୱନାଥ କହୁଛନ୍ତି, ଯେତେ ଆମର ପୁଷ୍ପ ଅଛନ୍ତି ସବୁଠାରୁ ଶୁଭ ସୁଗନ୍ଧ ଅଧିକା ଅବସ୍ଥା ତୁଳସୀର ଆମେ ଜାଣିପାରୁନି, କାରଣ ଆମେ ସେ ନାସା ତାକୁ ଗ୍ରହଣ କରିବାକୁ ଯୋଗ୍ୟ ନାହିଁ, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯେ ତୁଳସୀର ଯେଉଁ ସୁଗନ୍ଧି ସେ ସୁଗନ୍ଧି ସବୁଠାରୁ ଶ୍ରେଷ୍ଠ ସୁଗନ୍ଧି, ଯେତେ ପୁଷ୍ପ ଅଛନ୍ତି ବା ଯେତେ ପତ୍ର ଅଛନ୍ତି ସବୁଠାରୁ ଶ୍ରେଷ୍ଠ ସୁଗନ୍ଧି ହେଉଛି ତୁଳସୀର, ତେଣୁ ସେ ତୁଳସୀଙ୍କର ବାୟୁ ବା ସୁଗନ୍ଧି ଯେତେବେଳେ ତାଙ୍କର ନାସାରେ ପ୍ରବେଶ କଲା ସଂକ୍ଷେପ ଅକ୍ଷର ଯୋଷାମ ବିଚିତ୍ର ତନ୍ୟୁ, ଚାରି କୁମାର ଯଦିଓ ସେ ବ୍ରହ୍ମପତି ଆସକ୍ତ ଥିଲେ କିନ୍ତୁ ପ୍ରଥମଥର ପାଇଁ ସେ ଭଗବାନଙ୍କ ରୂପ ଦେଖି ଆସକ୍ତ ହେଲେ ଏବଂ ତାପରେ ସେ ଭକ୍ତ ହୋଇସାରେ। ଆମେ ଦେଖିବା ଶୁକଦେବ ଗୋସ୍ୱାମୀ ସେମାନେ ସେ ମଧ୍ୟ ଏଇ ବ୍ରହ୍ମ ଜନ୍ମ ହେଇକି ପଳିଯାଇଥିଲେ, ବ୍ରହ୍ମ ଆରାଧନ କରୁଥିଲେ, କିନ୍ତୁ ଯେତେବେଳେ ଭଗବାନଙ୍କର ନାମ ରୂପ ନାମ ରୂପ ଗୁଣ ଲୀଳା ଯଦି ଶ୍ରବଣ କଲେ ଭାଗବତଙ୍କର କେତୋଟି ଶ୍ଳୋକ ଶ୍ରବଣ କଲେ ସେତେବେଳେ ସେ ଆକର୍ଷିତ ହେଇକି ଆସିଥିଲେ, ଆକର୍ଷିତ ହେଇକି ଆସିଲି ଭଗବାନଙ୍କର ଏ ଲୀଳା ସବୁ ଅଧ୍ୟୟନ କରିଛନ୍ତି, ଭାଗବତ ଅଧ୍ୟୟନ କରିଛନ୍ତି ଏବଂ ଭଗବାନଙ୍କର ଭକ୍ତ ହେଇଛନ୍ତି। ତେଣୁ ଏଇ ଚାରି କୁମାର ତାଙ୍କୁ ଯେତେବେଳେ ବ୍ରହ୍ମା କହିଲେ ତୁମେ ସୃଷ୍ଟି କର, ସେତେବେଳେ ସେ ସୃଷ୍ଟି କରିବା ପାଇଁ ରାଜି ହେଲେ, ଅସ୍ୱୀକାର କଲେ, କାହିଁକି ନା ଯେହେତୁ ଏ ଭୌତିକ ଜଗତରେ ମାୟାର କାର୍ଯ୍ୟ ଚାଲିଛି, ତେଣୁ ସେ ଯଦି ସଂସାର କରିବେ ସଂସାରରେ ଯେଉଁ ଆସକ୍ତି ହେବେ ସ୍ତ୍ରୀ ପିଲା ଛୁଆ ଇତ୍ୟାଦି, ସେଥିପାଇଁ ସେ ଯାହାକୁ ଆସୁଛି ଗୋଟେ ହେଉଛି ପ୍ରବୃତ୍ତି ମାର୍ଗ, ଗୋଟେ ହେଉଛି ନିବୃତ୍ତି ମାର୍ଗ, ତେଣୁ ସେ ନିବୃତ୍ତି ମାର୍ଗକୁ ପସନ୍ଦ କଲେ, ସେ ଚାରି ଯେଉଁ ସଂସାର କରିବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ। ତେଣୁ ସେଥିପାଇଁ ବ୍ରହ୍ମାଙ୍କର କ୍ରୋଧରୁ ଶିବଜୀ ସୃଷ୍ଟି ହେଇଛନ୍ତି, ବ୍ରହ୍ମା କ୍ରୋଧ ପ୍ରକାଶ କରିଛନ୍ତି, ଯେତେବେଳେ ତାଙ୍କର ଚାରି କୁମାର ମନା କରିଦେଲେ ସୃଷ୍ଟି କରିବା ପାଇଁ ସେତେବେଳେ ତାଙ୍କର କ୍ରୋଧ ଯାହା ହେଇଛି, ବ୍ରହ୍ମାଙ୍କର ତ ସହଜ ରଜଗୁଣ ସେ ଆସିଛନ୍ତି, ରଜଗୁଣର ଲକ୍ଷଣ ହେଉଛି କ୍ରୋଧ, କାମ ଏସ କ୍ରୋଧ ଏସ ରଜଗୁଣ ସବୁ ଭବ ଭଗବତ ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ କହିସାରିଛନ୍ତି। তবে ব্রহ্মাকাশে ক্রোধ হয়েছে, সেগুলো তার চক্ষু লাল করে দিয়েছে এবং সেই লাল চক্ষুরু শিবজি যা করেছেন। তারপরে সে শিবজির পাই সৃষ্টি করে আছে এবং শিবজি সব যেতে ভূত প্রত্যেক সব সৃষ্টি করে, তেমন ব্রহ্মাকাশ তাকে সৃষ্টি করা বন্ধ করে, সে সৃষ্টি ধ্বংস করা আরম্ভ করে। তাপরে এই ভাবে সৃষ্টি পর্যায়ে রয়েছে কিন্তু আমি অবতার বিষয়ে বর্ণনা করা। তেমন দ্বিতীয় অবতার বিষয়ে কুমার বিষয়ে আমার আর গোটে প্রসিদ্ধ স্তোত্র আছে, যেটা নারায়ণ স্তোত্র বলে কুহ, নারায়ণ কবচ। নারায়ণ কবচ হচ্ছে এতে তার মাহাত্ম্য রয়েছে যে নারায়ণ কবচ যেতবে ইন্দ্র দেবতা মানে যেত অসুমান পরাজিত হয়েছিল সেতবে বিশেষ ভাবে দেব ইন্দ্র তাঁর গুরুদেব বৃহস্পতি অবহেলা করতে ভাগবত ষষ্ঠ স্কন্ধে বর্ণনা করা যাই অবহেলা করতে বৃহস্পতি চালি যাই মানে লুচিকি পড়ে যাই। তেমন অসুর মানে তাঁর দেবতা মানুষ আক্রমণ করি তাকে পরাজিত করেছিল, সেতবে দেবতা মানে ব্রহ্মাঙ্কু যাই প্রার্থনা করি ব্রহ্মা কে তুমি এ বিশ্বরূপকে তোমার গুরু হিসাবে গ্রহণ তেমন সেই বিশ্বরূপ তাকে এই নারায়ণ কবচটি দিয়েছে। নারায়ণ কবচ মহাত্মা কহা কিন্তু আমি এই নারায়ণ কবচ বিষয়ে মধ্যে কিছু কিছু আলোচনা করিব যে নারায়ণ কবচ মহাত্মা হচ্ছে এভাবে যে থরে জন গন্ধর্ব চিত্ররথ সে তাঁর বিমান যেতে আসলে গোটে মরুভূমি তাঁর বিমানটি পড়ে তার তেমন সে আশ্চর্য হয়েগলে বিমানটি কে পড়া তেমন আর কে তার উত্তর দিয়ে পারলেন কিন্তু সেই সময় ষাটে হাজার বাল্যপিলা ঋষি অনেক সে তা দর্শন কলে সে কহিল তোমার বিমান পড়বার কারণ হচ্ছে এটি জন ব্রাহ্মণ তাঁর মৃত শরীর রয়েছে যে শরীরের সে জীবিত থাকে এই নারায়ণ কবচকু পাঠ করলে সেইপাই তাঁর অস্থিরে অস্থি থাকার সে আকর্ষণ কলে আপনার বিমানকে আকর্ষণ কলে তাঁর অস্থিকে নিয়ে যদি তুমি সরস্বতী নদীরে যদি পকাই দেব বা তাকে কুহযায় দেব দেব তাহলে সে তুমি তারপর সে সরস্বতী নদীরে তর্পণ করি সে পালে নারায়ণ কবচ। আর গোটে মহাত্মা হচ্ছে নারায়ণ কবচ যেতবে ইন্দ্রকু যেহেতু বিত্রাসর গিড়ি দেবে তাঁক পেট ভিতরে যাই পৌঁছিবে ইন্দ্র হাতি সহ ঐরাবত সহ সেই সময় সে নারায়ণ কবচ পাঠ করি তাঁকু ভেদ করি তাঁর বজ্রে তাঁকে পেট কাটিকি সে আসি পড়বে জীবিত অবস্থা লক্ষ্য অবস্থায় আসবে নারায়ণ কবচ এইভাবে মহাত্মা রয়েছে। তেমন আমি এই অবতার বিষয়ে বর্ণনা করার সময় সে নারায়ণ কবচ মধ্যে এই ভগবান বিভিন্ন রূপর বর্ণনা করা যাইছে সেই বিষয়ে মধ্যে টিকি কহিবা কিছু সূচনা দেওয়া। তেমন এই কুমার যেতে বর্ণনা করা যাইছে কুমার প্রার্থনা করছেন নারায়ণ কবচ কিছু কুমার মধ্যে আমি কামদেবকে রক্ষা করবো আমি যে কাম দ্বারা আক্রান্ত হচ্ছে এই কাম দ্বারা যেত একাত্র আমি কুমার চারি কুমারকে যদি প্রার্থনা করা তাহলে আমি সেই কামদেবঠার রক্ষা পাইপার। তারপরে দ্বিতীয় অবতার হিসাবে শুকরদেব বর্ণনা করছে বরাহদেব ভগবান বা ভাগবত তৃতীয় ছন্দ ১৩ ১৯ এই সাতটি অধ্যায়ে বিস্তার ভাবে বরাহ অবতার হিসাবে বর্ণনা করা যাইছে শুকর। তেমন এই বরাহদেব যেটা আসছে কাহিনী না যেতবে ভগবান ব্রহ্মা দেখিলে যে সৃষ্টি বিস্তার বিশেষ ভাবে হয়েপার তেমন সে চিন্তা কলে তাঁর শরীরর দুই ভাগ দুইজন সৃষ্টি কলে গোটি ভাগর মনু সৃষ্টি কলে স্বয়ং মনু যে প্রথম মনু এবং আর ভাগ সৃষ্টি কলে সতরূপা এই দুইজন হচ্ছে ভাগবত একাদশ বর্ণনা করা যায় এই দুইজন হচ্ছে ভগবানের বিভূতি স্বয়ং সতরূপা। তেমন সে মনুঠার আমি সব জাত হয়েছে আমার নাম হয়েছি মানব বা মনুষ্য মনুঠার আমি জাত হয়েছি তেমন সেই স্বয়ং মন এবং সতরূপ মন সৃষ্টি হলে বা ব্রহ্মা তাঙ্কর তুমি প্রজা সৃষ্টি কর তারপরে সে যেতবে দেখিলে এই পৃথিবী আর নারী যেমন সে সৃষ্টি করিবে সেতবে সে ব্রহ্মা প্রার্থনা করে কে পৃথিবী তো না কোণ সৃষ্টি করি তাহলে ব্রহ্মাঙ্কর চিন্তা আসলা কমিটি সৃষ্টি পৃথিবী কুয়াড়ে গলে তেমন সে ধ্যান করলে এই সময় তাঁর গোটে ছিঙ্ক হয়েছে ছিঙ্ক হওয়ার সময় বরাহদেব তাঁর নাসিকর বাহিছে শুকরদেব নাসিকর বাহিছে ଏବଂ ସେ ବାହାରିକରି ଯାଇକରି ସେ ଯେମିତି ଆମେ ଶୁକର ବା ଘୁଷୁରୀ ଯେମିତି ଦେଖୁଛେ, ଶୁକର ହେଉଛି ଏ ବଣ ଶୁକର ଯେ ବରାହତା କୁହାଯାଏ, ବରାହତା ବରାହତାରେ ବହୁତ ତାଙ୍କର ଇଏ ରହିଛି। ବରାହଙ୍କର କର୍ଣ୍ଣାଟକରେ ପ୍ରଭୁ କାଲି କହୁଥିଲେ ପୁରୁଷମାନ ବ୍ରତ ଯେଉଁ ରହିଛି, ପୁରୁଷମାନ ବ୍ରତ କରିବା ପାଇଁ ହେଲେ ସେ କହୁଥିଲେ କଶ୍ୟପ କହିଛନ୍ତି, ତୁମେ ଯଦି ବରାହ ଯେଉଁ ସ୍ଥାନରେ ମାଟି କାଢ଼ିଥିବ ସେ ମାଟି କାଢ଼ି ଦେହ ଲଗେଇକି ସ୍ନାନ କରିବ ତାହେଲେ ଏଇଟା ବହୁତ ଫଳପ୍ରଦ ହେବ। ବରାହଙ୍କର ଏଭଳି ରହିଛି। ଦେଖ ଏ ଯେଉଁ ବରାହ ଆସିଲେ ବରାହ ସବୁବେଳେ ଶୁଣି ଶୁଣିକିରି ସବୁ ଜିନିଷ ସେ ଅନ୍ୱେଷଣ କରନ୍ତି, ତେଣୁ ସେ ଭଗବାନ ବରାହ ରୂପରେ ଆସିକରି ପୃଥିବୀକି ଅନ୍ୱେଷଣ କରି ଶୁଙ୍ଗି ଶୁଙ୍ଗିକରି ଅନ୍ୱେଷଣ କରୁଛନ୍ତି। ଘ୍ରାଣ ନାସିକା ମାଧ୍ୟମରେ ଅନ୍ୱେଷଣ କରୁଛନ୍ତି, ତେଣୁ ବରାହ ଯେତେବେଳେ ଜନ୍ମ ଆସିଛନ୍ତି ସେତେବେଳେ ସେ ଘ୍ରାଣ ପ୍ରଭୁ ଧାରଣ କରିଛନ୍ତି। ଏବଂ ତାପରେ ଭାରତ ତୃତୀୟ ସ୍କନ୍ଦ 13-19 ଏ ସାତଟି ଅଧ୍ୟାୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି, କିନ୍ତୁ ଆମେ ତ ଯେପରି ପ୍ରସାଦ ଆସିବା ଆମେ ଏତେ ବିସ୍ତାର ଭାବେ ବର୍ଣ୍ଣନା କରିବୁ ହେଇପାରିବନି। 24 ଅବତାର ଅଛନ୍ତି, ପୁଣି ମଧ୍ୟ ଆଉ ଷଷ୍ଠ ପ୍ରଶ୍ନର ଉତ୍ତର ଦେଇଛନ୍ତି, ତେଣୁ ଆମେ ସଂକ୍ଷେପରେ କହିବା ସେ ଗର୍ଭଗତ ଜଳରେ ପ୍ରବେଶ କରିକିରି ସେ ଉଦ୍ଧାର କରିଛନ୍ତି, ପୃଥିବୀକୁ ଉଦ୍ଧାର କରିଛନ୍ତି। ଏବଂ ସେହି ସମୟରେ ହିରଣ୍ୟାକ୍ଷ ତାଙ୍କୁ ସବୁ ବିଭିନ୍ନ ପ୍ରକାର ଅପମାନ ସୂଚକ କଥା କହିଛି, ଏବଂ ଭଗବାନ ସେମିତି କିଛି ନ ଶୁଣିକିରି କର୍ଣ୍ଣପାତ ନ କରିକିରି ପୃଥିବୀକୁ ନିଜ ପକ୍ଷରେ ସ୍ଥାପନ କରିକିରି ତାପରେ ହିରଣ୍ୟାକ୍ଷ ସହିତ ଯୁଦ୍ଧ କରି ହିରଣ୍ୟାକୁ ବଧ କରିଛନ୍ତି। ଏବଂ ସେହି ସମୟରେ ଦେବତାମାନେ ସ୍ତୁତି କରୁଛନ୍ତି, ନମୋ ନମସ୍ତେ ଭଗବାନ ଶୁକରଦେବ ଆପଣ ସତ୍ୟମୂଳରେ ଆସିଛନ୍ତି, ତେଣୁ ଆପଣ ଆମ ଭାଗ୍ୟରେ ଆମକୁ ସୌଭାଗ୍ୟ ପ୍ରଦାନ କରିବା ପାଇଁ ଏଇ ଅସୁରକୁ ହତ୍ୟା କରିଛନ୍ତି, ଯାହାଫଳରେ କି ଆମେ ଆପଣଙ୍କ ପାଦପଦ୍ମରେ ଭକ୍ତି କରିକିରି ବହୁତ ଆନନ୍ଦ ପ୍ରାପ୍ତ ହେବୁ। ଏଭଳି ଅନେକ ସ୍ତୁତି ସବୁ ରହିଛନ୍ତି। ଏଭଳି ଭାବରେ ଶୁକରଦେବଙ୍କର ଦ୍ୱିତୀୟ ଅବତାର ହିସାବରେ ଶୁକରଦେବଙ୍କ ବର୍ଣ୍ଣନା କରାଯାଇଛି, ଏବଂ ଯେଉଁ କହିଲି ନାରାୟଣ କବଚରେ ବିଶ୍ୱରୂପ କହିଛନ୍ତି ସେଥିରେ ଶୁକରଦେବଙ୍କୁ ପ୍ରାର୍ଥନା କରାଯାଉଛି, ସେ ଆମକୁ ରାସ୍ତାରେ ଗଲାବେଳେ ରାସ୍ତାରେ ବିଭିନ୍ନ ପ୍ରକାର ବିପଦ ରହିଛି ସେଥିରୁ ଆମକୁ ରକ୍ଷା କରିବା ପାଇଁ ଶୁକରଦେବ ପ୍ରାର୍ଥନା କରିଛନ୍ତି ନାରାୟଣ କବଚ। ଏବଂ ଭାଗବତ ପଞ୍ଚମ ସ୍କନ୍ଧରେ ଯେତେବେଳେ ଭୂଗୋଳ ବିଷୟରେ ବର୍ଣ୍ଣନା କରାଯାଉଛି ସେତେବେଳେ ବର୍ଣ୍ଣନା କରାଯାଉଛି ଯେ କୁରୁ ଉତ୍ତର କୁରୁ ଏଇ ଯେଉଁ ଆମେ ଯେଉଁ ରହିଛି ଏଇ ହେଉଛି ଜମ୍ବୁଦ୍ୱୀପ, ଏ ଜମ୍ବୁଦ୍ୱୀପରେ 9 ବର୍ଷ ରହିଛି, ଆଗରେ ଗୋଟେ ବର୍ଷ ହେଉଛି ଉତ୍ତର କୁରୁ ବର୍ଷ। ଉତ୍ତର କୁରୁ ବର୍ଷରେ ଭୂଦେବୀ ଶୁକରଦେବଙ୍କ ପ୍ରାର୍ଥନା ସବୁବେଳେ କରୁଛନ୍ତି, ବ୍ରାହ୍ମଣ ପ୍ରାର୍ଥନା କରୁଛନ୍ତି। ଏଇଭଳି ଆମେ ତୃତୀୟ ଅବସ୍ଥା ବିଷୟରେ ଶୁକ୍ର ବିଷୟରେ କହିକିରି ତୃତୀୟ ଅବସ୍ଥା ବିଷୟରେ କହୁଛନ୍ତି, ନାରଦମୁନିକୁ ତୃତୀୟ ଅବତାର ବିଷୟରେ କହିଛନ୍ତି। ନାରଦମୁନି ଯିଏକି ଭଗବାନଙ୍କ ଶ୍ରେଷ୍ଠ ଭକ୍ତ, ନାରଦ ବିଷୟରେ ଆପଣମାନେ ତ ସବୁ ଜାଣିଛନ୍ତି। ନାରଦମୁନି କହିଲି ପ୍ରଥମେ ଯେଉଁ କୁମାର କୁମାର ଯେତେବେଳେ ସେ ଅନ୍ୟ ସୃଷ୍ଟି କଲେ ବ୍ରହ୍ମା ତାଙ୍କୁ ନାରଦ ଆସୁଛନ୍ତି, ଅତ୍ରି ମରିଚି ଅଙ୍ଗିରସ କୁଲସ୍ଥ କୁଲ ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ ଚୈବାତ୍ର ଦଶମ ନାରଦମୁନି ବ୍ରହ୍ମାଙ୍କର ମାନସରୁ ଗା କରୁଛନ୍ତି। ନାରଦମୁନିଙ୍କର ପୂର୍ବଜନ୍ମ ବର୍ଣ୍ଣନା କରାଯାଇଛି, ସେ ପୂର୍ବଜନ୍ମରେ ଥିଲେ ଦାସଯୁକ୍ତ ଥିଲେ, କିନ୍ତୁ ଗୋଟେ ଚତୁର୍ମାସରେ ଯେତେବେଳେ ସେ ଏ ନାରଦମୁନି ନିଜେ ଏ କଥା କହୁଛନ୍ତି ବ୍ରହ୍ମା, ଯେତେବେଳେ ସରି ନାରଦମୁନି କହୁଛନ୍ତି ବ୍ୟାସଦେବ କହୁଛନ୍ତି, ବ୍ୟାସଦେବ ଯେତେବେଳେ ମୋହ ହେଇକି ରହିଥିଲେ ସନ୍ତୋଷ ପ୍ରାପ୍ତ ହେଇପାରୁନଥିଲେ ସେତେବେଳେ ନାରଦମୁନି ଆସି କହିଛନ୍ତି, ତୁମେ ଭଗବାନଙ୍କ ଲୀଳା ବର୍ଣ୍ଣନା କରିନ ଯେଉଁଥିପାଇଁ କି ତୁମେ ସନ୍ତୋଷ ପ୍ରାପ୍ତ ହେଇପାରୁନ। ସେ ତାଙ୍କର ଜୀବନର ପୂର୍ବ ଇତିହାସ କହିଛନ୍ତି, ତାଙ୍କର 3 ଇତିହାସ ରହିଛି। ଗୋଟିଏ ଇତିହାସ କହିଛନ୍ତି ବ୍ୟାସଦେବ ଯେ ମୁଁ ପୂର୍ବଜନ୍ମରେ ଦାସଯୁକ୍ତ ଥିଲି, ଯେଉଁ ଦାସଯୁକ୍ତ ଥିଲାବେଳେ ଚତୁର୍ମାସରେ ଆମର ମା ଯାହାଙ୍କର ଦାସୀ ହିସାବରେ ରହିଥିଲେ ସେ ତାଙ୍କରି ଗୃହକୁ ମୁନି ଋଷିମାନେ ଆସିଥିଲେ ଏବଂ ତାଙ୍କର ସେବା କରି ତାଙ୍କଠାରୁ ମୁଁ ମନ୍ତ୍ରପ୍ରାପ୍ତ ହେଇକି ଭଗବାନଙ୍କର ଆରାଧନା କରିଥିଲି ଏବଂ ଭଗବାନଙ୍କୁ ଦର୍ଶନ କରିଥିଲି, ଏବଂ ତା ପର ଜନ୍ମରେ ବର୍ତ୍ତମାନ ବ୍ରହ୍ମାଙ୍କ ପୁତ୍ର ହିସାବରେ ଡାକିଛି। ତ ନାରଦମୁନି ଯିଏକି ଭକ୍ତିର ଉପଦେଷ୍ଟା ସେ ଏଇ ପରମ୍ପରାରେ ଆସୁଛନ୍ତି। ନାରଦମୁନି ନାରଦଙ୍କର ବିଷୟରେ ବହୁତ କଥା ରହିଛି, ଆମେ ସଂକ୍ଷେପରେ କଥା କହିବା ଯେ ଯେତେବେଳେ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ପ୍ରତ୍ୟେତାଙ୍କର ପୁତ୍ର ହିସାବରେ ଆସିଛନ୍ତି ଦକ୍ଷ, ସିଏ ଯେତେବେଳେ ସୃଷ୍ଟି ପୁଣି ଆରମ୍ଭ କରିଛନ୍ତି, ସେତେବେଳେ ପ୍ରଥମେ 10,000 ପୁତ୍ରଙ୍କୁ ସେ ଯାଗ କରିଥିଲେ, ସୃଷ୍ଟି କରିଥିଲେ ଦକ୍ଷ, ଏବଂ ତାଙ୍କୁ ପଠାଇଲେ ତମେ ଯାଇକି ତପସ୍ୟା କର ଏବଂ ସୃଷ୍ଟି କର। ତପସ୍ୟା କରିକି ଯାଇଥିଲା ବେଳେ ନାରଦଙ୍କୁ ସେଠି କହିଛନ୍ତି ଏବଂ ତାଙ୍କୁ 10 ପ୍ରଶ୍ନ ପଚାରିଛନ୍ତି। ପ୍ରହେଳିକା, ତୁମକୁ ଏଭଳି ଭାବରେ ତମେ ଦେଖିଛ, ବସ୍ତୁ ଜଗତର ଅନ୍ତ ଦେଖିଛ, ତୁମେ କ'ଣ ସୃଷ୍ଟି କରିବ? ଏଭଳି ଗୋଟେ ହଂସ ଦେଖିଛ ଯାହାର ବିଚିତ୍ର କଥା ରହିଛି, ଏଭଳି ଗୋଟେ ପୁରୁଷ ଦେଖିଛ ଯେ ଗୋଟେ କ'ଣ ଦେଶର ସ୍ୱାମୀ, ଏଭଳି ଭାବରେ ବିଭିନ୍ନ ପ୍ରକାର 10 ପ୍ରଶ୍ନ କରିଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ କହିକି ନାରଦଙ୍କୁ ଚାଲି ଆସିଛନ୍ତି, ସେ 10,000 ପୁତ୍ର ଚିନ୍ତା କରି ଜାଣିଲେ କି ଭଗବାନଙ୍କ ବିଷୟରେ କୁହାଯାଉଛି। ଏ ଯେଉଁ ଭୌତିକ ଜଗତର ଅନ୍ତ ନାହିଁ, ଭୌତିକ ଜଗତ ସେ ଭଗବାନଙ୍କୁ ଆସିଛନ୍ତି। ଏ ଯେଉଁ ହଂସ ବିଚିତ୍ର କଥା କହୁଛନ୍ତି, ସେ ଏଇ ବୈଦିକ ଗ୍ରନ୍ଥ। ଏଇଭଳି ଭାବରେ ସେସବୁ ଜାଣିକି ସିଏ ଆଉ ପ୍ରବୃତ୍ତି ମାର୍ଗରେ ନ ଯାଇକି, ଗୃହସ୍ଥ ଧର୍ମ ଆଚରଣ ନ କରିକି ନିବୃତ୍ତି ମାର୍ଗରେ ଚାଲି ଆସିଛନ୍ତି, ସନ୍ନ୍ୟାସ ମାର୍ଗରେ ଚାଲି ଆସିଛନ୍ତି। ତେଣୁ ଦକ୍ଷ ମନୋଯୋଗ କରିକିରି ପୁଣି ଆଉ ଥରେ ଆଉ 1,000 ପୁତ୍ର ଦାନ କରିଛନ୍ତି ଶୁଭରାଶ, ଏବଂ ତାଙ୍କୁ ମଧ୍ୟ ପଠେଇଛନ୍ତି ତମେ ଯାଅ, ତମ ଭାଇମାନଙ୍କୁ ଚାଲିଗଲେ ସନ୍ନ୍ୟାସ ନେଇକି ତମେ ଯାଇକି ଅନ୍ୟ ପକ୍ଷେ ତପସ୍ୟା କରିକିରି ପ୍ରଜା ସୃଷ୍ଟି କର। ସେମାନେ ସବୁ ଯାଇଛନ୍ତି, ନାରଦଙ୍କୁ ପୁଣି ଯାଇଛନ୍ତି, ପୁଣି ଯାଇଛନ୍ତି, ପୁଣି ଯାଇକି ତାଙ୍କୁ ମଧ୍ୟ ସେଇଭଳିଆ ତମର ଭାଇମାନଙ୍କ ତମ ଅନୁଦାନ ହେବ, ଏଇଭଳି ଭାବରେ ତାଙ୍କୁ କହିକି ପୁଣି ତାଙ୍କୁ ମଧ୍ୟ ସେଇ ସନ୍ନ୍ୟାସ ଭାବେ ପ୍ରବର୍ତ୍ତନ କରାଯାଇଛି। ତେଣୁ ନାରଦଙ୍କୁ କହିଲେ, ତାଙ୍କ ପୁତ୍ରମାନଙ୍କୁ ମୁଁ ସବୁ ଭକ୍ତମାନଙ୍କୁ ଲଗେଇଦେଲି, ଆଉ ଏଥର ତାଙ୍କ ପିତାଙ୍କୁ ଲଗେଇବା ଦକ୍ଷ, ଯେତେବେଳେ ଯାଇଛନ୍ତି ଦକ୍ଷ ଅଭିଶାପ ଦେଇଛନ୍ତି ଯେ ତନ୍ତୁ କୃତ ନ ପାଇ ଭ୍ରମ ଦେଇ ମୂଢ଼, ତମେ ଗୋଟିଏ ସ୍ଥାନରେ ରହିପାରିବନି। ଆମର କହିବାର ଉଦ୍ଦେଶ୍ୟ ଥିଲା, ଆମେ ଏଇ ଧାରାଟିକୁ ଆସୁଛେ ପ୍ରଭୁ, ଆମେ ଏଇ ନାରଦଙ୍କର ଏଇ ଅଭିଶାପ ପ୍ରାପ୍ତ ହେଇଛି, ଦକ୍ଷ ଯେଉଁ ଅଭିଶାପ ଦେଇଥିଲେ ଯେ ତମେ ଗୋଟିଏ ସ୍ଥାନରେ 3 ଅଧିକା ରହିପାରିବ ନାହିଁ। ତେଣୁ ଏଇ ଯେଉଁ ଅଭିଶାପ ପ୍ରାପ୍ତ ହେଲେ ନାରଦଙ୍କୁ ନେଇ ସେଟାକୁ ଆନନ୍ଦ ସହିତ ସ୍ୱୀକାର କରିଛନ୍ତି ଏବଂ ସୁଖଦେବ କହୁଛନ୍ତି, ଇଏ ହେଉଛି ସାଧୁର ଲକ୍ଷ୍ୟ, ସାଧୁର ଲକ୍ଷ୍ୟ ଏତାବାନ ସାଧୁ ବାହି ତିତିକ୍ଷତ ଈଶ୍ୱର ସ୍ୱୟଂ। ଯଦିଓ ତାଙ୍କର ରହିଛି ଶକ୍ତି ରହିଛି, ସେ ଅଭିଶାପ ପ୍ରତି ଅଭିଶାପ ଦେଇପାରିଥାନ୍ତେ, କିନ୍ତୁ ସେଇଟାକୁ ସେ ଗ୍ରହଣ କରିଦେଲେ, ସହିଲେ। ତେଣୁ ସାଧୁର ଲକ୍ଷ୍ୟ ହେଉଛି ଏଇଟା, ସହିବାଟା ହେଉଛି ସାଧୁର ବଡ଼ ଲକ୍ଷ୍ୟ, ହେଉଛି ସହିବାଟା। ତେଣୁ ଆମେ ସେଇ ନାରଦମୁନି ସମ୍ପ୍ରଦାୟରେ ଆସୁଛେ, ଭଗବାନ କହୁଛନ୍ତି ମୁଁ ମଧ୍ୟ ସେଇ ନାରଦମୁନି ଯେଉଁ ଅଭିଶାପ ପ୍ରାପ୍ତ ହେଇଥିଲେ, ମୁଁ ମଧ୍ୟ ସେ ଅଭିଶାପ ପ୍ରାପ୍ତ ହେଇଛି, ଯେଉଁଥିପାଇଁ କି ସେ ଗୋଟିଏ ସ୍ଥାନରେ ଅଧିକା ସମୟ ରହିପାରିବ ନାହିଁ, ଯେଉଁଥିପାଇଁ ସେ ଭ୍ରମଣ କରିକି ସାରା ପୃଥିବୀରେ ଭଗବାନଙ୍କର ନାମ ପୂଜା କରିକି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ନାରଦମୁନିଙ୍କର ବିଷୟରେ ବହୁତ କଥା ରହିଛି, ଆମେ ସଂକ୍ଷେପରେ କହିଲେ ଇଏ ହେଉଛି ତୃତୀୟ ଅବତାର। ଚତୁର୍ଥ ଅବସାର ହେଉଛି ନାରାୟଣ, ନରନାରାୟଣ ଋଷି, ଯିଏକି ଧର୍ମ ଏବଂ ମୂର୍ତ୍ତିଙ୍କର ପୁତ୍ର, ଧର୍ମ ଏବଂ ମୂର୍ତ୍ତିଙ୍କର ପୁତ୍ର ହେଉଛନ୍ତି ନରନାରାୟଣ, ଯିଏକି କେଉଁଠି ଆମର ବଦ୍ରୀନାଥରେ ତପସ୍ୟା କରୁଛନ୍ତି, ତପସ୍ୟା ଆଚରଣ କରନ୍ତି, କେମିତି ତପସ୍ୟା କରନ୍ତି ସେଟା ଦେଖିବା ପାଇଁ ସେ ଆସିଛନ୍ତି ଅବତାର ନେଇଛନ୍ତି। ଏବଂ ଯେତେବେଳେ ସେ ତପସ୍ୟା କରୁଥିଲେ, ଇନ୍ଦ୍ରଦେବଙ୍କର ଚିନ୍ତା କରିଗଲା, ଇଏ ଯେଉଁ ତପସ୍ୟା କରୁଛନ୍ତି ଇଏ ମୋର ପୋଷ୍ଟକୁ ନେଇଯିବେ, ଇନ୍ଦ୍ର ପୋଷ୍ଟକୁ ନେଇଯିବେ। ଜଣେ ଯେତେବେଳେ ଯଦି ଠିକ୍ ଭାବରେ 100 ଅଶ୍ୱରଥ ଯଜ୍ଞ କରିଦେବେ, ତାହେଲେ ସେ ଇନ୍ଦ୍ର ପୋଷ୍ଟ ପାଇବା ପାଇଁ, ତେଣୁ ଇନ୍ଦ୍ରଙ୍କର ଗୋଟିଏ ନାମ ହେଉଛି ଶତକ୍ରତୁ। ଆମ ଶିଶୁ ରାଧାଙ୍କୁ ସେ ମହାରାଜ କହନ୍ତି, ଯେତେବେଳେ ଇନ୍ଦ୍ର ଯଦି ଇଏ କରିବେ, ସର୍ଟ ସିଗ୍ନେଚର କରିବେ, ସେ ଲେଖିବେ କ'ଣ? ସପ୍ର ସପ୍ରଣ ହେଉଛି ଶତକ୍ରତୁ। 100 ଯେ ଅଶ୍ୱରଥ ଯଜ୍ଞ କରିବେ, ସେ ଇନ୍ଦ୍ର ପୋଷ୍ଟ ପାଇଯିବେ। ତେଣୁ ଇନ୍ଦ୍ରଙ୍କର ଚିନ୍ତା ପଡ଼ିଗଲା, ଏଇ ଯେଉଁ ଏତେ ଯଜ୍ଞ କରୁଛନ୍ତି, ତପସ୍ୟା କରୁଛନ୍ତି, ମୋର ପୋଷ୍ଟଟା ଚାଲିଯିବ, ସେଥିପାଇଁ ସେ କାମଦେବ ଏବଂ ଅନ୍ୟାନ୍ୟ ଅପ୍ସରାମାନଙ୍କୁ ଦେଇକି ପଠେଇଲେ, ତେବେ ଯାହା ତାଙ୍କର ତପସ୍ୟାରେ ଭାବନା ସୃଷ୍ଟି କର। କିନ୍ତୁ ଭଗବାନଙ୍କୁ କିଏ କାମରେ ମୋହିତ କରିପାରିବ? ସେ ହେଉଛନ୍ତି ମାୟା ଧୀଶ, ସେ ହେଉଛନ୍ତି ମାୟା, ତାଙ୍କର ଅଧୀନରେ ରହିଛି। ତେଣୁ ସିଏ ତାଙ୍କର ଜଗତ ପ୍ରଦେଶରୁ ବା ଜଙ୍ଗଲରୁ ଉର୍ବଶୀ ନାମକ ଏକ ଅପ୍ସରା ସୃଷ୍ଟି କରି ତାଙ୍କୁ ପ୍ରଦାନ କରିଛନ୍ତି, ତମେ ନେଇ ତମ ଇନ୍ଦ୍ରକୁ ପ୍ରଦାନ କର। ଭଗବାନଙ୍କ ଉରୁ ଲାଗିଥିବାରୁ ତାଙ୍କ ନାମ ହେଉଛି ଉର୍ବଶୀ। କେତେ ଅବସର ଆସିଲେ ସାର୍ ଶ୍ରେଷ୍ଠ ହେଉଛନ୍ତି ଉର୍ବଶୀ। ଉର୍ବଶୀ ବିଷୟରେ ଆସିବ ଚନ୍ଦ୍ରବଂଶ ଆରମ୍ଭ ହେଇଛନ୍ତି ଉର୍ବଶୀ ପୁରୁଡ଼ବାଙ୍କୁ ବିବାହ କରିକି ସବର୍ଣ୍ଣ କରେ ସ୍ୱର୍ଗରେ ସେ ଅନୁସାର ପ୍ରାପ୍ତ ହେଇଥିଲେ ଯେଉଁମାନେ ସେ ପୁରୁଡ଼ବାଙ୍କ ପତ୍ନୀ ହିସାବରେ ଆସିଥିଲେ ସେ ବିଷୟ ବିସ୍ତାର ବିଷୟ ରହିଛି। ଖାଲି ଆମେ ଏହିଭଳି କହିବା ଚତୁର୍ଥ ଅବତାର ନାରାୟଣଙ୍କର ଅବତାର ସେ ବର୍ଣ୍ଣନା କରାଯାଇଛି ଏବଂ ଯେଉଁ ନାରାୟଣ କବଚରେ ଏଇ ନାରାୟଣଙ୍କୁ ପ୍ରାର୍ଥନା କରାଯାଉଛି ଯେ ସେ ଆମକୁ ଯେ ଆମର ଯେଉଁ ଗର୍ବ ବା ଆମର ଯେଉଁ ବିଭିନ୍ନ ପ୍ରକାର କାମ ହୃଦୟ ଦେଶବାସ ଏଇଠି ଆମକୁ ସେ ରକ୍ଷା କରିବେ ନାରାୟଣ ନାରାୟଣ କବଚରେ ପ୍ରାର୍ଥନା କରାଯାଇଛି ଏବଂ ପଞ୍ଚମ ସ୍କନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି। ନାରାୟଣ ସବୁବେଳେ ଏଇ ଭାରତବର୍ଷରେ ଯେଉଁ ଜମ୍ବୁଦ୍ୱୀପରେ ଯେଉଁ 9 ବର୍ଷ ରହିଛି ତା ଦେହରୁ ଗୋଟିଏ ବର୍ଷ ହେଉଛି ଭାରତବର୍ଷ ଯେଉଁ ଭାରତବର୍ଷ ଏଇ ଭାରତବର୍ଷ ଆମର ଯେଉଁ ଏଇ ଭାରତବର୍ଷ ଏଥିରେ ନାରଦମୁନି ସବୁବେଳେ ସେ ନାରାୟଣଙ୍କର ଆରାଧନା କରୁଛନ୍ତି। ତ ପଞ୍ଚମ ଅବତାର ହେଉଛନ୍ତି କପିଳ। କପିଳଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ତୃତୀୟ ସ୍କନ୍ଧ 25-33 ଏ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯିଏକି ସାଂଖ୍ୟ ଯୋଗ ତାଙ୍କର ମାତା ଦେବତୀଙ୍କୁ ସାଂଖ୍ୟ ଯୋଗ ପ୍ରଦାନ କରିଛନ୍ତି। ଯେଉଁ ଆମର ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ସାଂଖ୍ୟ ଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି ତାକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି କପିଳ ଦେବ ମାତା ଦେବହୂତୀଙ୍କୁ ଏବଂ ଆମର ଯେଉଁ 6 ପ୍ରସିଦ୍ଧ ଦର୍ଶନ ରହିଛି ଷଡ଼ଦର୍ଶନ ତା ଦେହରେ ଗୋଟିଏ ଦର୍ଶନ ହେଉଛି କପିଳଙ୍କର ଏହି ସାଂଖ୍ୟ ଯୋଗ। ଷଡ଼ଦର୍ଶନରେ ଗୋଟିଏ ଦର୍ଶନ ହେଉଛି କପିଳଙ୍କ ସାଂଖ୍ୟ ଯୋଗ। ତେଣୁ ସାଂଖ୍ୟ ଯୁଗରେ ଆମେ ଭାଗବତ ତୃତୀୟ ସ୍କନ୍ଧ 28 ଅଧ୍ୟାୟରେ ଗୋଟିଏ ଶ୍ଳୋକ ଅଛନ୍ତି ଯେ ଯଥା ଉର୍ମୁକା ବିଷ୍ଣୁଲିକା ଧୂମାବାଦୀ ସ୍ୱସ୍ୱଭାବା ଏଇ ଗୋଟିଏ ଶ୍ଳୋକ ଅଛନ୍ତି ତାର ଅର୍ଥ ହେଉଛି ଯେ ଭଗବାନ ଏବଂ ଜୀବ ଭିତରେ ତଫାତ୍ ରହିଛି। ଏଇଥିରୁ ଆମର ପ୍ରଭୁପାଦ ମହାରାଜ କହନ୍ତି ଏଇଥିରୁ ଆମର ଯେତେ ସବୁ ବିଭିନ୍ନ ପ୍ରକାର ଦର୍ଶନ ସବୁ ବାହାରିଛି ଏଇ ଶ୍ଳୋକରୁ ସବୁ ଆସିଛନ୍ତି। ଏଇ ଶ୍ଳୋକରୁ ଦ୍ୱୈତବାଦ ଅଦ୍ୱୈତବାଦ ସୁଧା ଦ୍ୱୈତବାଦ ଦ୍ୱୈତବାଦ ଏଇଭଳିଆ ଅନେକ ଯେଉଁ ବାଦ ସବୁ ରହିଛି ଅନେକ ଦର୍ଶନ ସବୁ ଆସିଛନ୍ତି। ଏଇ ଶ୍ଳୋକ କପିଳଦେବଙ୍କର ସେ ସାଂଖ୍ୟଯୋଗ ବର୍ଣ୍ଣନା କରାଯାଇଛି। ସାଂଖ୍ୟଯୋଗ ବିଷୟରେ ଆମେ ବିସ୍ତାରରେ ବର୍ଣ୍ଣନା କରିବା ନାହିଁ ଦ୍ୱିତୀୟ ଅଧ୍ୟାୟରେ ଭଗବତ ଗୀତାରେ ମଧ୍ୟ ଆପଣମାନେ ପାଇବେ ସାଂଖ୍ୟଯୋଗ ବିଷୟରେ। କେବଳ ଏତିକି ଜାଣିବା ସାଂଖ୍ୟ ଯଦି ସଂଖ୍ୟା କହିଲେ ଗଣନା କରାଯାଉଛି ଗଣନା କରିକି ତୁମେ ଜାଣିବ ଭୌତିକ ଜଗତର 24 ତତ୍ତ୍ୱ ଅଛନ୍ତି ସାଂଖ୍ୟ ଏବଂ ସାଂଖ୍ୟର ଆଉ ଗୋଟେ ଅର୍ଥ ହେଉଛି ଯେଉଁ ଆତ୍ମା ଏବଂ ଅନାତ୍ମା ଭିତରେ ପାର୍ଥକ୍ୟ ସେ ଦର୍ଶାଇବେ ସାଂଖ୍ୟ ଯୋଗରେ। ତେଣୁ ସାଂଖ୍ୟ ଯୋଗ ଶ୍ରବଣ କରିକି ଦେବହୂତି ଭଗବତ ପଦ ପ୍ରାପ୍ତ ହେଇଛନ୍ତି ସାଂଖ୍ୟ ଯୋଗ ଶ୍ରବଣ କରିକି ତେଣୁ ସେ ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ଅହୋ ବତ ସୋ ବଚକୋ ଗରିଆ ଜଲ ଚୁହାଗ୍ରେ ବର୍ତ୍ତତେ ନାମ ତୁଭ୍ୟମ ତେଇକୁ ସ୍ତପସ୍ତେ ଜିମ୍ବୁ ସସ୍ମରାଜ୍ୟା ବ୍ରହ୍ମାନ ଚନ୍ନାମ ଗୁଣନ୍ତି ଯେତେ ଦେବତୀ କହୁଛନ୍ତି ଆଶ୍ଚର୍ଯ୍ୟ ଅହୋ ବିଶ୍ୱନାଥ କହୁଛନ୍ତି ଆଶ୍ଚର୍ଯ୍ୟ ଅତି ଆଶ୍ଚର୍ଯ୍ୟ ଅତି ଆଶ୍ଚର୍ଯ୍ୟ ଯେତେ ଆଶ୍ଚର୍ଯ୍ୟ ଅଛି ତାଠାରୁ ମଧ୍ୟ ଆହୁରି ଆଶ୍ଚର୍ଯ୍ୟ ଏଇଟା କେମିତି ନା ସୋ ବଚକୋ ଗରିଆ ଜଣେ ଯଦି ଚଣ୍ଡା କୁକୁର ମଧ୍ୟ ଚଣ୍ଡା ଶ୍ୱାନ ମଧ୍ୟ ଚଣ୍ଡା ସିଏ ମଧ୍ୟ ଶ୍ରେଷ୍ଠ ହେଇଯାଉଛି ଯାହାର ଜିହ୍ୱାର ଅଗ୍ରରେ ବର୍ତ୍ତତେ ନାମ ତୁଭ୍ୟମ ପୂର୍ଣ୍ଣ ଜିହ୍ୱାର କଥା ଛାଡ଼ନ୍ତୁ ଅଧିକ ନାମ କଥା ଛାଡ଼ନ୍ତୁ କେବଳ ଅଗ୍ରରେ ଗୋଟିଏ ନାମ ଯଦି ଯାହାକୁ ବସିଯାଉଛି ତାହେଲେ ସିଏ ଶ୍ରେଷ୍ଠ ହେଇଯାଉଛି କିଭଳି ଶ୍ରେଷ୍ଠ ହେଇଯାଉଛି ଦେଇକୁ ତପସ୍ତେ ସେ ସବୁ ତପସ୍ୟା କରିସାରିଛନ୍ତି ଜୁହୁବୁ ସବୁ ଯଜ୍ଞ କରିସାରିଛନ୍ତି ସସ୍ନୁ ସବୁ ତୀର୍ଥରେ ସ୍ନାନ କରିସାରିଛନ୍ତି ଆର୍ଯ୍ୟା ସେ ହେଉଛନ୍ତି ପ୍ରକୃତ ଆର୍ଯ୍ୟ ତେଜୁ ସମସ୍ତ ଜୁହୁ ସସ୍ନୁ ଆର୍ଯ୍ୟା ବ୍ରହ୍ମାଣୁଚୁ ସେ ସମସ୍ତ ବେଦକୁ ଅଧ୍ୟୟନ କରିସାରିଛନ୍ତି। ଏହିଭଳି ଭାବେ ଯେଉଁମାନେ ଭଗବାନଙ୍କୁ ଗୋଟିଏ ନାମ ନେଉଛନ୍ତି ତାଙ୍କର ଏତେ ମହିମା ରହିଛି ନାମର ମହିମା ଭାଗବତ ତୃତୀୟ ସ୍କନ୍ଧ 33 ଦେବତୀ ମା ଦେବତୀ ମା କହିଛନ୍ତି କପିଳ ତେଣୁ କପିଳଦେବଙ୍କୁ ଆମ ନାରାୟଣ କବଚ ବର୍ଣ୍ଣନା କରାଯାଇଛି। ଯଦି ଆମେ କପିଳଦେବଙ୍କୁ ପ୍ରାର୍ଥନା କରିବା ସେ ଆମକୁ କର୍ମବନ୍ଧନରୁ ରକ୍ଷା କରିବେ କପିଳଦେବ ଆମକୁ କର୍ମବନ୍ଧନରୁ ରକ୍ଷା କରିବେ। ତାପରେ ଷଷ୍ଠ ଅବତାର ହେଉଛନ୍ତି ଦତ୍ତାତ୍ରେୟ। ଦତ୍ତାତ୍ରେୟ ହେଉଛନ୍ତି ଅତ୍ରି ଏବଂ ଅନୁସୟାଙ୍କର ପୁତ୍ର ହିସାବରେ ଦତ୍ତାତ୍ରେୟ ଆସେ ଅତ୍ରି ଏବଂ ଅନୁସୟା ସେ ହେଉଛନ୍ତି ଅତ୍ରି କହିଲି ବ୍ରହ୍ମାଙ୍କ ପୁତ୍ର ହେଉଛନ୍ତି ଅତ୍ରି ଏବଂ ଅନୁସୟା ହେଉଛନ୍ତି କର୍ଦ୍ଦମ୍ବୁନିଙ୍କର କନ୍ୟା କର୍ଦ୍ଦମ୍ବୁନିଙ୍କର 9 କନ୍ୟା ରହିଥିଲେ ତାଙ୍କୁ ଯେଉଁ ସେମାନେ ସବୁ ପ୍ରସିଦ୍ଧ ଋଷିମାନଙ୍କୁ ସବୁ ବିବାହ କରିଛନ୍ତି ତେଣୁ ଅତ୍ରି ଯେଉଁ ବିବାହ କରିଥିଲେ ଅନୁସୟାଙ୍କୁ ସିଏ ଯେତେବେଳେ ପ୍ରଜା ସୃଷ୍ଟି କରୁଛନ୍ତି ସେତେବେଳେ ସେ ବ୍ରହ୍ମା ଭଗବାନଙ୍କୁ ଯେତେବେଳେ ଆରାଧନା କରୁଛନ୍ତି ସେଇଭଳି ଭାବରେ ସେହି ସମୟରେ ଭଗବାନ ତାଙ୍କୁ ଦର୍ଶନ ଦେଇଛନ୍ତି ବ୍ରହ୍ମା ବିଷ୍ଣୁ ଏବଂ ଶିବ ରୂପରେ দিনের উপরে আসি দর্শন হয়েছিল। তেমন অতৃণ্য আশ্চর্য হয়েছিল, কারণ মুঁ তো জনকর ধ্যান করুলি, জনে ভগবানকর ধ্যান করলে আপনার তিনজন উপরে আসলে। তেমন তিনজন যা কহিলে, তুমি যে আমার আরাধনা করছিল সেই ভগবান যে সৃষ্টি করতে, সেই ভগবান যে পালন করতে, সেই ভগবান যে সংহার করতে, সেই ভগবান তুমি ধ্যান করছিল। তেমন আমি যদিও কিন্তু তিন ভাই বর্তমান এই তিনোটি কার্য করছি, সৃষ্টি কার্য ভগবান আসছেন ব্রহ্মা হিসাবে আসি সৃষ্টি কার্য করছেন, পালন কার্য বিষ্ণু করছেন, এবং সংহার কার্য শিব করছেন, ব্রহ্মা বিষ্ণু এবং শিব। তেমন অনুসার কহিলেন আপনার মোর পুত্র হিসাবে আসুন, তেমন অত্রিক অত্রিকর পুত্র হিসাবে আসছেন, ব্রহ্মাঙ্কর অবসরে আসছেন সোমদেব, যে কি চন্দ্রদেবতা, যাহাঙ্কর চন্দ্রবংশ আসছেন, এবং চন্দ্রবংশে ভগবান কৃষ্ণচন্দ্র আসছেন, বিষ্ণুটা আসছেন দত্তাত্রেয় বিষ্ণু অংশে আসছেন, এবং শিবজী অংশে আসছেন দুর্বাসা, দুর্বাসা প্রসঙ্গ ভাগবত নবমস্কন্ধে বর্ণনা করা যাইছে। তেমন দত্তাত্রেয় যে কি বহুত মুনিষ মানুষ সবু তাঙ্কর জ্ঞান দিয়েছেন, প্রহ্লাদ অলক যদু এমন সব তাঙ্কর জ্ঞান দিয়েছেন, দত্তাত্রেয় ভাগবত সব বর্ণনা করা যাইছে দত্তাত্রেয় জ্ঞান। তেমন ইয়ে হচ্ছে দুই চার ষষ্ঠ কথা, সপ্তাহে যজ্ঞ আসছেন, যজ্ঞ হচ্ছেন রুচি এবং আকুতি পুত্র হিসাবে যজ্ঞ আসছেন, স্বামী ও মন্ত্র সময় যে মন্মন্তর অবতার থাকে সে হচ্ছেন যজ্ঞ, যজ্ঞ আসে সে ইন্দ্র রূপে পালন করছেন, সমস্ত গৌতম জগৎ সে পালন করছেন যজ্ঞ ভগবান নারায়ণ পর্ব যে বর্ণনা করা যাইছি, যদি জনে দুঃখে পড়েছে বিভিন্ন প্রকার বহুত বিপদপূর্ণ পরিস্থিতি পড়ছে, সেই সময় সে যদি যজ্ঞ ভগবান যজ্ঞ কৃষকের আরাধনা করবে তাহলে সে সেই বিপদপূর্ণ পরিস্থিতির মুক্ত হয়েপারে, নারায়ণ পর্বতের বর্ণনা করা যাইছে। তাপরে সপ্তম রূপে আসছেন ঋষভদেব, ভাগবত পঞ্চম স্তরে বর্ণনা করা যাইছে, ঋষভদেব আসছেন মেরু নাভি, নাভিঙ্কর নাভি মেরুদেবঙ্কর পুত্র হচ্ছেন ঋষভদেব, যে কি ভগবানঙ্কর অবতার ঋষভদেব, ইয়ে যে বর্ণনা করছেন ভাগবত পঞ্চম স্তরে পঞ্চম অধ্যায়ে প্রসিদ্ধ সব তাঙ্কর শ্লোক সব উপদেশ দিয়েছেন, তাঙ্কর শহে পুত্র শ্রেষ্ঠ পুত্র হচ্ছেন ভরত মহারাজ, যে কি তিনোটি জন্ম নিয়েছিলেন, ভারত তাঙ্ক নাম অনুসারে আমার এই জগৎ দেশ ভারতবর্ষ বলে কুহযাচ্ছে, সে তিনোটি জন্ম নিয়েছিলেন, ভারত জ্ঞান প্রাপ্ত হয়েকি ভগবান আরাধন করা যাই, এবং সেই সময় গোটে মৃগ কি তাঙ্কর আসলে হেতু পরজন সে মৃগ হেতু আসছেন জন্ম নিয়েছেন, এবং তা পরজন্মে সে জড়ভরত হিসাবে, যদিও সে সবকিছু জ্ঞান তাঙ্কর অছি কথা কইপারিবে সবকি জানুছেন, কিন্তু সে জড়ভরত হিসাবে রয়েছেন, কিছু কথা কুনা রঘুবণকু সে জ্ঞান প্রদান করছেন। তেমন ঋষভদেব তাঙ্কর যে প্রসিদ্ধ সব উপদেশ দিয়েছেন ভাগবত পঞ্চম স্কন্ধ পঞ্চম অধ্যায়ে সব বর্ণনা করা যাইছে, নায়ম দেহ দেহ ভাজা মুলোকে কষ্টান কামান হরতে বিভুজাঙ্গে তপ দিব্যম পুত্র কাজেন সত্যম শুদ্ধে যস্মাৎ ব্রহ্ম সৌখ্যম তু অনন্তম। মনুষ্য জন্ম সুখ সুখ বা কুকুর ভালো জীবনযাপন করার উদ্দিষ্ট নয়, শুকর বিষ্ঠা কিন্তু কেউটি মিলবে বিষ্ঠা সকাল রাতে পর্যন্ত তার সেইখানে কষ্ট কারণে সময় বিতি যাবে, কিন্তু মনুষ্য জন্ম সেখানে উদ্দিষ্ট নুহ, মনুষ্য জন্ম হচ্ছে কোন পাই তপ দিব্য, দিব্য তপস্যা করার উদ্দেশ্যে, দিব্য তপস্যা কে কোণ হব না পুত্র বা যে সত্যম শুদ্ধি, এই তপস্যা দ্বারা হি আমার সত্য শুদ্ধি হব, আমার হৃদয় শুদ্ধি হব, এবং হৃদয় শুদ্ধি হলে আমি প্রকৃত আনন্দ প্রাপ্ত হবা, ভগবত সরস্বতী ভগবান সত্তা করছেন অভয়ান সত্য সংশুদ্ধি জ্ঞান যোগ ব্যবস্থিত দৈব গুণ সত্য সংশুদ্ধি, সত্য সংশুদ্ধি কেমিতি হব না আমি তপস্যা মাধ্যমে আমি হৃদয় শুদ্ধ হব, তেমন এইভাবে ভাবে অনেক সব দিয়েছেন উপদেশ দিয়েছেন ভারত পঞ্চম স্কন্ধ পঞ্চম অধ্যায়ে বর্ণনা করে দিয়েছি। তেমন তারপর অবতার হচ্ছেন পৃথু মহারাজ, যে কি বেণকর পুত্র হিসাবে আসছেন, বেণ যে কি বহুত অধর্ম রাজা ছিল, বেণ হচ্ছেন অধর্মের প্রসিদ্ধ, তেমন যুধিষ্ঠিরে পচারিবে ଯେ ଶିଶୁପାଳ ଆପଣ ତ ଏତେ ନିନ୍ଦା କଲେ, କୃଷ୍ଣଙ୍କର ଏତେ ନିନ୍ଦା କଲେ, ନାରଦ ମୁନି କହୁଛନ୍ତି ଶିଶୁପାଳ କୃଷ୍ଣଙ୍କର ଏତେ ନିନ୍ଦା କରିକିରି କେମିତି ସାଧୁଜ୍ୟ ପ୍ରାପ୍ତ ହେଲେ, କିନ୍ତୁ ବେଣ ଭଗବାନଙ୍କୁ ନିନ୍ଦା କରି କେମିତି ନର୍କ ପ୍ରାପ୍ତ ହେଇଥିଲେ, ଏ କଥାରୁ ସପ୍ତମ ସ୍କନ୍ଧ ବର୍ଣ୍ଣନା କରାଯାଇଛି। କେମିତି ନାରଦ ମୁନି କହୁଛନ୍ତି, ଯେଉଁ ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୁଅନ୍ତେନା କାହିଁକି, ଗୋପ୍ୟ କାମା ଭୟାକାଂସ ଦ୍ୱୈଷ ଚୈତ୍ୟାଭ୍ୟନୁପ ସମ୍ବନ୍ଧ ବିସ୍ମୟ ସ୍ନେହା ଦ୍ୱିୟମ ଭକ୍ତ୍ୟା ଭୟ ନିଭୁ କଥମପି ନ ମନସ୍ୟା ପଞ୍ଚାନାମ ପୁରୁଷଙ୍କ ପ୍ରତି ତସ୍ମାତ୍ କେନାପି ଉପାୟ ମନ କୃଷ୍ଣ ନିବେଶ। ଗୋପୀମାନେ ପ୍ରେମ ଦ୍ୱାରା ଭଗବାନ ସହ ଯୁକ୍ତ ହୋଇଥିଲେ, କଂସ ଭୟରେ ଭଗବାନ ସହ ଯୁକ୍ତ ହୋଇଥିଲା, ଶିଶୁପାଳ ଦ୍ୱେଷ କରି ମଧ୍ୟ ଭଗବାନ ସହ ଯୁକ୍ତ ହୋଇଥିଲା। ଆମର କ'ଣ କହୁଥିଲେ ଦ୍ୱେଷ କଂସରେ କୌଣସି ଇଏ ହେଇପାରିବ, କିନ୍ତୁ ଦ୍ୱେଷ କରିକି ମଧ୍ୟ ସେ ସାଧୁ ମୁକ୍ତି ପ୍ରାପ୍ତ ହୋଇଥିଲା। ଶିଶୁପାଳ ଦ୍ୱେଷ କରି ସେ ଭଗବାନ ସବୁବେଳେ ଦ୍ୱେଷ କରୁଥିଲା, ଆମେ ସେଭଳି ଦ୍ୱେଷ କରିପାରିବା ନାହିଁ, ସେ ଯେଉଁଭଳି ଦ୍ୱେଷ କରୁଥିଲେ। ଏବଂ ବିଷ୍ଣୁ ମାସରେ ଯେଉଁମାନେ ଆସୁଛନ୍ତି, ଭଗବାନ କୃଷ୍ଣଙ୍କର ମାସରେ ଯେଉଁମାନେ ଆସୁଛନ୍ତି, ସେମାନେ ଭଗବାନଙ୍କର ସହିତ ସମ୍ବନ୍ଧରେ ଯୁକ୍ତ ହୋଇଥିଲେ। ବସୁଦେବ ଇତ୍ୟାଦି ମାନେ ସେ ବିଷ୍ଣୁ କିଏ ଅକ୍ରୁଡ଼, ତାପରେ ଆମର ଉଦ୍ଧବ, ମାନେ ସବୁ ବିଷ୍ଣୁ ମାଂସ, ସେମାନେ ଭଗବାନଙ୍କ ସହିତ ସମ୍ବନ୍ଧରେ ଯୁକ୍ତ ହୋଇଥିଲେ। ଏବଂ ପାଣ୍ଡବମାନେ ଭଗବାନଙ୍କ ସହିତ ସ୍ନେହରେ ଯୁକ୍ତ ହୋଇଥିଲେ, ସ୍ନେହା ଜୟମ। ଏବଂ ନାରଦଙ୍କୁ କହୁଛନ୍ତି ଭକ୍ତ୍ୟା ଭୟମ ବିହୁ, ଆମେ ସବୁ ଭଗବାନଙ୍କ ସହିତ ଭକ୍ତି ମାର୍ଗରେ ଯୁକ୍ତ ହୋଇଛେ। ତେଣୁ ଏହିଭଳି ଭାବରେ ସମସ୍ତେ ଯଦି ଭଗବାନ ସହିତ କୌଣସି ନା କୌଣସି ଉପାୟ ଯୁକ୍ତ ହେଲେ, ତାହେଲେ ସେମାନେ ଭଗବାନ ପ୍ରାପ୍ତ ହେବେ। କିନ୍ତୁ ବେଣ କୌଣସି ଉପାୟରେ ଭଗବାନ ସହିତ ଯୁକ୍ତ ହୋଇନଥିଲା, ତେଣୁ ନାରଦମୁନି ଦେଉଛନ୍ତି ସିଦ୍ଧାନ୍ତ ଦେଉଛନ୍ତି, ତସ୍ମା କେନାପି ଉପାୟରେ ମନ କୃଷ୍ଣ ନିବେଶ, ଯେକୌଣସି ଉପାୟ ହେଲେ କାହିଁକି ଭଗବାନଙ୍କ ପାଖରେ ମନ ନିବେଶ କରିବା କଥା। ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଏହିଭଳି ଭାବରେ ବେଣ ଯେ ଥିଲେ କୌଣସି ପ୍ରକାର ଭଗବାନଙ୍କର ସେବା କାର୍ଯ୍ୟରେ କାହାକୁ ନିଯୁକ୍ତ କରୁନଥିଲେ। ବ୍ରାହ୍ମଣମାନେ ତାଙ୍କୁ ଯେତେ ବୁଝେଇଲେ କହିଲେ ଆପଣ ଧର୍ମ ଆଚରଣ କରନ୍ତୁ, ଧର୍ମ ଆଚରଣ ହିଁ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବେ, ପ୍ରଜାମାନେ ଆନନ୍ଦ ପ୍ରାପ୍ତ ହେବେ, ଏସବୁ ଯେତେ କହିଲେ ମଧ୍ୟ ସିଏ ବେଣ ତାଙ୍କ ବିରୁଦ୍ଧରେ କହିଲା, ତୁମେ କ'ଣ ଜାଣିଛ ଇନ୍ଦ୍ର ବରୁଣ ଯେତେ ସବୁ ଦେବତା ଅଛନ୍ତି ସମସ୍ତେ ଏଇ ରୂପ ଶରୀରରେ ରହିଛନ୍ତି, ରାଜାଙ୍କ ଶରୀରରେ ସମସ୍ତେ ରହିଛନ୍ତି। ଏହିଭଳି ଯେତେବେଳେ ବ୍ରାହ୍ମଣମାନଙ୍କ କଥା ଶୁଣିଲେନି, ବ୍ରାହ୍ମଣମାନେ ତାଙ୍କୁ ଅଭିଶାପ ଦେଇକିରି ତାଙ୍କୁ ହତ୍ୟା କରିଛନ୍ତି ଏବଂ ତାଙ୍କ ଶରୀରରେ ମନ୍ଥନ କରି ପୃଥ୍ୱୀ ମହାରାଜ ଆସିଛନ୍ତି, ଯିଏକି ଭଗବାନଙ୍କର ଅବତାର କରାଯାଇଛି। ତେଣୁ ପୃଥ୍ୱୀ ମହାରାଜଙ୍କର ଯେଉଁ ରହିଛି ସେ ପୃଥିବୀକୁ ଦୋହନ କରିଥିଲେ, ପୃଥିବୀ ସବୁ ଖାଦ୍ୟ ସବୁ ଦେଉନଥିଲା, କାହିଁକିନା ବେଣ ମହାରାଜଙ୍କ ସମୟରେ କୌଣସି ଯଜ୍ଞ କର୍ମ ନଉଥିଲା। ଯେଉଁ ଆମେ ଖାଦ୍ୟ ଖାଉଛେ ସେ ଖାଦ୍ୟଟା ପ୍ରକୃତରେ ଭଗବାନ ପାଇଁ ଉଦ୍ଦିଷ୍ଟ, ଯେଉଁ ଭଗବତ ଗୀତା ତୃତୀୟ ଭଗବାନ କହିଛନ୍ତି ଯେ ଯଜ୍ଞ ଶିଷ୍ଟାସନ ମୃତ୍ୟନ୍ତି ସର୍ବକ୍ରୀ ସେଇ ଭୁଞ୍ଜନ ଯେତୁ ଅଭୁପାପା ଯିଏ କରିଛନ୍ତି ଆତ୍ମକାରଣା। ଯେଉଁମାନେ ଖାଦ୍ୟକୁ ଭଗବାନଙ୍କୁ ଅର୍ପଣ, ଆମେ ବର୍ତ୍ତମାନ ଭଗବାନଙ୍କୁ ଅର୍ପଣ କଲେ, ତେଣୁ ଇଏ ସମସ୍ତ କ୍ରିବିଷ ବା ସମସ୍ତ ପାପକର୍ମ ପ୍ରତିକାର ମୁକ୍ତ ହେଇଛି। କିନ୍ତୁ ଜଣେ ଆମେ ଯଦି ଭଗବାନଙ୍କୁ ଅର୍ପଣ ନ କରି ଖାଦ୍ୟ ଗ୍ରହଣ କରୁଛେ, ତାହେଲେ ସେଇଟା ପାପ ହିଁ ଭକ୍ତ କରୁଛେ। ତେଣୁ ବେଣ ମହାରାଜ ଯେହେତୁ ସବୁକିଛି ଯଜ୍ଞ କର୍ମ ବନ୍ଦ କରିଦେଇଥିଲେ, ପ୍ରଜାମାନେ ମଧ୍ୟ ସବୁକିଛି ପୂଜା ବନ୍ଦ କରିଦେଇଥିଲେ, ତେଣୁକରି ଲୋକମାନେ ପୃଥିବୀରେ କ'ଣ କରେ ନା ସମସ୍ତ ଶସ୍ୟକୁ ନିଜ ଗର୍ଭରେ ଲୁଚେଇକି ରଖିଲେ, ସେ ଆଉ ଶସ୍ୟ ଦେଲେନି। ପୃଥ୍ୱୀ ମହାରାଜ ଯେତେ ଯଜ୍ଞ କର୍ମ କଲେ ମଧ୍ୟ ସେ ଯଜ୍ଞ ଦେଲେନି, ତା ପୃଥ୍ୱୀ ମହାରାଜ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହେଲେ। ପୃଥିବୀ ଗୋଟେ ଗାଭୀ ରୂପ ଦେଇ ପଳାୟନ କଲା, ତାପରେ ଗାଭୀ ସେଇ ପୃଥିବୀ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ପୃଥ୍ୱୀ ମହାରାଜ ପ୍ରାର୍ଥନା କରୁଛନ୍ତି, କହୁଛନ୍ତି ଆପଣଙ୍କର ପିତା ଯେହେତୁ କୌଣସି ଯଜ୍ଞ କର୍ମ କଲେ ନାହିଁ, ଲୋକମାନେ ନିଜ ଇନ୍ଦ୍ର ତୃପ୍ତି ପାଇଁ ଖାଦ୍ୟ ଗ୍ରହଣ କଲେ, ତେଣୁ ମୁଁ ସବୁ ଖାଦ୍ୟ ଶସ୍ୟ ଏସବୁ ଆପଣଙ୍କ ଉଦ୍ଦେଶ୍ୟରେ ରହିଛି, ଆପଣ ଭଗବାନଙ୍କ ପାଇଁ ଉଦ୍ଦିଷ୍ଟ ସବୁ ଖାଦ୍ୟ ଶସ୍ୟ, ଭଗବାନ ହେଉଛନ୍ତି ଉପଭୋଗକାରୀ ତାଙ୍କ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଯେହେତୁ ଲୋକମାନେ ଏସବୁ ଆପଣଙ୍କ ସେବାରେ ଲଗେଇଲେନି ସେ ଖାଦ୍ୟ ଶସ୍ୟ, ତେଣୁ ମୁଁ ମୋର ବାଧ୍ୟ ଲୁଚିକି ରହିଲି, ଆପଣ ଦୋହନ କଲେ, ତେଣୁ ସେ ଦୋହନ କଲେ, ପୃଥିବୀକୁ ଦୋହନ କଲେ, ଦୋହନ କରିକି ଯାହାର ଯାହା ଆବଶ୍ୟକତା ସମସ୍ତଙ୍କର ଆବଶ୍ୟକତା ପୃଥିବୀ ପ୍ରଦାନ କଲେ, ପ୍ରସାଦ ସମୟ ହେଇଗଲେ ଦୋହନ ହେବାର ପ୍ରସାଦ। ତେଣୁ ଆଉ ଯେଉଁ ସବୁ ରହିଲେ ଅବତାର, ସେମାନେ ହେଉଛନ୍ତି ମିମ୍ପି ହେଉଛନ୍ତି ନଅଟି ଅବତାର। ଏ ନଅଟି ଅବତାର ଅନ୍ୟମାନେ ସବୁ ତାଙ୍କର ପିତାଙ୍କ ଠାରୁ ଆସିଛନ୍ତି, କିନ୍ତୁ ପାଞ୍ଚଟି ଅବତାର ଅଛନ୍ତି ଯାହାଙ୍କ ପିତା କେହି ନାହାନ୍ତି, ପିତାମାତା କେହି ନାହାନ୍ତି। ସେ ପାଞ୍ଚଟି ଅବତାର କିଏ କିଏ ନା ମୀନ, କଚ୍ଛପ, ଧନ୍ୱନ୍ତରୀ, ମୋହିନୀ ଏବଂ ନୃସିଂହଦେବ। ଏ ପାଞ୍ଚଟି ଅବତାରରେ କୌଣସି ପିତାମାତାଙ୍କ ଆଶ୍ରୟ ନକରି ସେମାନେ ଆସିଛନ୍ତି। ଚଉଦ ନଅଟା ଚଉଦ ହେଲେ ଆଉ ଦଶଟି ଅବତାର କିଏ କିଏ ନା ବାମନ ଦେବ, ପରଶୁରାମ, ବ୍ୟାସଦେବ, ଯିଏକି ସମସ୍ତ ଶାସ୍ତ୍ରକୁ ରଚନା କରିବେ। ସପ୍ତଦଶ ଅବତାର ବ୍ୟାସଦେବକୁ ବର୍ଣ୍ଣନା କରାଯାଇଛି ଏବଂ ରାମ, ବଳରାମ ଏବଂ କୃଷ୍ଣଙ୍କୁ ମଧ୍ୟ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି। କୋଡ଼ିଏତମ ଅବତାର ହେଉଛନ୍ତି କୃଷ୍ଣ ବୋଲି କୁହାଯାଇଛି ଏବଂ ଏକୋଇଶରେ ବୁଦ୍ଧଦେବ, ବାଇଶରେ କଳ୍ପିଦେବ ଏବଂ ଏହି ବାଇଶଟି ଅବତାର ବିଷୟରେ ମଧ୍ୟ ସୁଶୃଙ୍କ ସାଙ୍ଗେ ବର୍ଣ୍ଣନା କରୁଛନ୍ତି। କିନ୍ତୁ ଆଚାର୍ଯ୍ୟମାନେ ଆଉ ଦୁଇଟି ଅବତାର ମଧ୍ୟ ଗ୍ରହଣ କରିଛନ୍ତି, ସେ ହେଉଛନ୍ତି ହଂସ ଏବଂ ପାରିଦୀପ। ଏଇଭଳି ଚବିଶଟି ଅବତାର ଅଛନ୍ତି। ତେଣୁ ଏହି ଅବତାର ବିଷୟରେ ତମେ ସୁଶୃଙ୍କ ସାଙ୍ଗେ କହିଲେ ସେତେବେଳେ ସେ କହୁଛନ୍ତି ଇଏ ଅବତାର ହେଉଛନ୍ତି ଅନେକ ଅଛନ୍ତି, ଅବତାର ହିଁ ଅଛନ୍ତି ଏହା ହରେଣ ସତ୍ୟ ନିଜ ପୂଜା ଯଥା ବିଦାସନ କରିବ ସରସ୍ୱତୀ ସହସ୍ରତ। ଯେମିତି ଗୋଟେ ଅକ୍ଷୟ ଜଳଭଣ୍ଡାରରୁ ଅନେକ ନଦୀ ପ୍ରବାହିତ ହୁଅନ୍ତି, ସେଭଳି ଭାବରେ ଭଗବାନଙ୍କର ଅନନ୍ତ କୋଟି ଅବତାର ସବୁ ଆସୁଛନ୍ତି, ହରେଣ ସତ୍ୟ ନିଜ ପୂଜା ହରି ଭଗବାନଙ୍କର ଅଂଶ ପ୍ରାପ୍ତିକ ସବୁ ଆସୁଛନ୍ତି। ଭଗବତ ଗୀତା ଦଶମ ଅଧ୍ୟାୟରେ ବିଭୁତ ଯୁଗରେ ଭଗବାନ ସେଟା କହିଲେ ଯେ ଯୁବତିମା ସତ୍ୟ ଶ୍ରୀମଦୀତମ ବା ତତ୍ତ୍ୱ ଦେବା ଭଗବତ ସତ୍ୟ ମନ ତେଜସ ସମ୍ଭବ ଅଥବା ଦେବାଧୀନ ବିଶ୍ୱ ବ୍ୟାୟାମ ନିଜ କୃଷ୍ଣ ଏକାଂଶନ ସୁଖ ଜାଗତ। ଅନେକ ବିଭୂତି ବା ଭଗବାନଙ୍କର ସବୁ ଅବତାର ବା ବିଭୂତି ସବୁ ଆସୁଛନ୍ତି ଗ୍ରହଣ କରନ୍ତି, କିନ୍ତୁ ସୁତଭୂଷଣୀ କୃଷ୍ଣଙ୍କୁ କୋଡ଼ିଏ ତମ ଅବତାର ରୂପରେ କହିଥିବାରୁ ସେଥିପାଇଁ ସୁତଭୂଷଣୀଙ୍କର ଚିନ୍ତା କରିବା ଲୋକଙ୍କ ଭାଇ କୃଷ୍ଣ ମଧ୍ୟ ଅବତାର ସୁତଭୂଷଣୀ କହିଛନ୍ତି। ସେଥିପାଇଁ ସେ କହିଲେ ଏକାଂଶ କଳାପୁରୁଷ କୃଷ୍ଣ ସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାଦି ବ୍ୟାକୁଳ ଲୋକ ମୃଡ଼ୟନ୍ତି ଯୁଗେ ଯୁଗେ। ଯେଉଁ ମୁଁ ସବୁ ଅବତାର ମାନଙ୍କ ସେ କହିଲି ସିଏ ଭଗବାନଙ୍କର ଅଂଶ ବା ଅଂଶର ଅଂଶକୁ କଳା ଭଗବାନଙ୍କ ଅଂଶ ବା କଳା, କିନ୍ତୁ କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ, କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ। ସେଥିପାଇଁ ଆମର ସଂଘର ନାମ ହେଉଛି କୃଷ୍ଣ ଭାବନା ସଂଘ, ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ। ଯେତେବେଳେ ପ୍ରଭୁପାଦ ମହାରାଜ ଆମେରିକାରେ ଏହି ସଂଘ ପ୍ରତିଷ୍ଠା କରିବାକୁ ଚିନ୍ତା କରୁଥିଲେ, ଯେତେବେଳେ ଏଠି ଭାରତବର୍ଷରେ କରିଥିଲେ କେଉଁଠି ଝାନ୍ସିରେ କରିଥିଲେ, ସେତେବେଳେ ତା ନାଁ ଦେଇଥିଲେ କ'ଣ ଲିଗ୍ ଅଫ୍ ଡିଭୋଟିଜ୍। କିନ୍ତୁ ଆମେରିକା ଯେତେବେଳେ ଆରମ୍ଭ କଲେ ସେତେବେଳେ କ'ଣ ନାମ ଦେବା ଚିନ୍ତା କରିଥିଲେ, ଇଣ୍ଟରନ୍ୟାସନାଲ ହେଇଗଲା କାରଣ ଭାରତ ବାହାରେ ନ୍ୟାସନାଲ ଉପରେ ହେଇଗଲା, ଇଣ୍ଟରନ୍ୟାସନାଲ ସୋସାଇଟି ହେବ, ଏଇଟା କ'ଣ ହେବ, ଗଡ୍ କନସିୟସନେସ୍, ଭାଗବତ କନସିୟସନେସ୍ କ'ଣ ହେବ, ସେତେବେଳେ ଆଲୋଚନା ଚାଲିଥିଲା। ସେତେବେଳେ ପ୍ରଭୁପାଦ କୃଷ୍ଣ କନସିୟସନେସ୍, କୃଷ୍ଣ ଚେତନା ସଂଘ ଇଜ୍ କଲ୍, ଅନ୍ୟମାନେ କହିଲେ ନା ଆମେ ଗଡ୍ କନସିୟସ୍ କରିବା, ନା ନା ଗଡ୍ କନସିୟସ୍ ଲୋକମାନେ ଜାଣିଗଲେ ଭଗବାନ କିଏ, ଭଗବାନ ଅଛନ୍ତି କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ। ଆଗରେ ବହୁତ ଟୀକା ରହିଛନ୍ତି, ତେଣୁ ଆମେ ଗୋଟେ କଥା କହିବା ବୁଲିଗଲୁ ଭଗବାନ ରାମଚନ୍ଦ୍ର ବିଷୟରେ ଆମେ ଗୋଟେ ସ୍ତୁତି କରିଥିଲୁ, ସେହି ସ୍ତୁତିରେ ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ଶ୍ରୀଦର୍ଶନ ତାଙ୍କର ଇଏ କହୁଛନ୍ତି ଟୀକାରେ ଗୁର୍ବାଟିତ୍ୟରାଜ୍ୟ ପ୍ରଚରତାନୁବନ ପଦ୍ମ ପଦ୍ୟାମ ପ୍ରିୟାୟ ପାଣି ସ୍ପର୍ଶାକ୍ଷମ ଧ୍ୟାନ ଯେ ହରିନ୍ଦ୍ରାଧ୍ୟାନ ବୈରୁଗା ସଫଳତା ପ୍ରିୟା ଆରୋପିତ ଭୂମି ଜୁମ୍ଭା ପ୍ରସ୍ତାବଧାନ କୋଶଳେନ୍ଦ୍ର ପ୍ରଦାନ। ଭଗବାନଙ୍କର ରାମଚନ୍ଦ୍ରଙ୍କ ବିଷୟରେ ସଂକ୍ଷିପ୍ତରେ ବର୍ଣ୍ଣନା କରାଯାଇଛି। ଶ୍ରୀଦର୍ଶନ କହୁଛନ୍ତି ଗ୍ରନ୍ଥ କୋଟିଟି ଆଖିର୍ଣ୍ଣ ଅଦ୍ଭୁତ ରାମ ବିକ୍ରମ, ଭଗବାନ ରାମଚନ୍ଦ୍ର ବିଷୟରେ ଅନେକ କୋଟି କୋଟି ଗ୍ରନ୍ଥ ସବୁ କରିଛନ୍ତି ଗ୍ରନ୍ଥ କୋଟି। କିନ୍ତୁ ସୁଖଦେବ ଗୋସ୍ୱାମୀ ଭାରତ ନବସଙ୍ଗରେ ଦୁଇଟି ଅଧ୍ୟାୟରେ ଭଗବାନ ରାମଚନ୍ଦ୍ର ବିଷୟରେ ବର୍ଣ୍ଣନା କରିଛନ୍ତି, ଅଧ୍ୟାୟ ଦ୍ୱୟ ପୂର୍ବାଖ୍ୟାନ ଦୁଇଟି ଅଧ୍ୟାୟ ବର୍ଣ୍ଣନା କରାଯାଇଛି, କିନ୍ତୁ ଏକ ଶ୍ଳୋକୀ ସମସ୍ତି, କିନ୍ତୁ ଏହି ଶ୍ଳୋକରେ ଭଗବାନ ରାମଚନ୍ଦ୍ର ବିଷୟରେ ସଂକ୍ଷେପରେ ସମସ୍ତ ସମାସ ଭାବରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଯଦି ଭଗବାନ ରାମଚନ୍ଦ୍ର ବିଷୟ ସମୟ କରୁଛୁ, ତେଣୁ ଆମେ କହିବାନି ଏମିତି ପ୍ରାର୍ଥନା କଲେ ଭଗବାନ ରାମଚନ୍ଦ୍ରଙ୍କୁ ଇଏ ହେଉଛି ଅଠରତମ ଅବତାର ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ସବୁ ବର୍ଣ୍ଣନା କରି ପଞ୍ଚମ ଅଧ୍ୟାୟ ଶ୍ଳୋକର ଉତ୍ତର ଯେଉଁ ଦିଆହେଇଛି ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି। ଷଷ୍ଠ ଶ୍ଳୋକର ଷଷ୍ଠ ପ୍ରଶ୍ନ ହେଉଛି କ'ଣ ନା କୃଷ୍ଣ ସ୍ୱଧାନ ଭଗବାନଙ୍କୁ ଚାଲିଯାଉଛନ୍ତି, ଗୃହୀ ଯୋଗେଶ୍ୱରୀ କୃଷ୍ଣ ବ୍ରହ୍ମଣୀ ବ୍ରହ୍ମ ବ୍ରହ୍ମଣୀ स्वयं का अदू के धर्म का शरण बत धर्म कहा शरण रहा भगवान चलीगले समस्त ज्ञान वैराग्य ऐश्वर्य रही अणचाश गुण वर्णना कर भागवत प्रथम स्कंद षोड़ अध्याय धरणी देवी कहते कथा भगवान गुण सब वर्णना कर जो जे वृषभ से पचारती धरणी देवी को माँ तुम कहीं दुखी अच भगवान चलीगले दुखी अच कि तेणु से भगवान गुण स्मरण कर गुण वर्णना कर तेणु से प्रश्न उत्तर से कहते कृष्ण पूर्व से कथा कहते ये महात्मा नहीं भागवत महात्मा जे इदम भागवत नाम पुराण ब्रह्म संहित उत्तर चरित सका भगवान ऋषि व्यासदेव ये समस्त जो भागवत रचना कर ब्रह्म संहित मत हूँ ये सर्वज्ञ भागवत हूँ सर्वज्ञ सर्वेद इतिहास सार सार समृतम समस्त वेद इतिहास सार जहाँ देखा सबकि भागवत रचना तेणु से षष्ठ प्रश्न उत्तर से कौन कृष्ण सुधाम कवते धर्म ज्ञान जीस सम्बुद्ध कड़ नष्ट ये से पुराण विमित भगवान जो चलिए कृष्ण सुधाम कवते धर्म ज्ञान जीस जिते सब गुण तक अच्छी सब गुण को नहीं चलिए भगवान तेणु बर्तमान कड़ी जुगर लोक मैंने अंधकार अच्छा कड़ नष्ट दुषा अंधकार अच्छा से पुराण रूप दिन गीत पुराण रूपक अर्क कह सूर्य ये सूर्य रूपक पुराण बर्तमान पुराण रूप सूर्य बर्तमान पूजित होती तेणु जदि सूर्य आलोक जब प्राप्त होती से जुड़ी जुड़े प्रकार कहीं आश्रय कहीं भागवत दशम स्कंदर कोड़ी अध्याय एक कहुई जे निशा मुकेश सज्जता तमसा भाजना ग्रह तथा पाखे पाखंडी न वेद कलुजना कलुजन लोक वेद विषय जानपर ना जमी वर्षा ऋतु शीत दिन रात आकाश में जुड़जुआ लोक प्रादुर्भाव थाए तेणु चंद्र तारा मात्र आलोक न था तेणु कलुजुगे से गणना करते लोक मैंने ये कलुजुगे प्रकृत वेद जानपर ना आजिकल आम देखुचे के धर्म बाहर के भगवान बाहर तार कारण हूँ लोक मैंने वेदर आश्रय नहीं पारे ना तो प्रभुपाद महाराज भगवत कहते जदि वर्षा ऋतु एमती मेघ उद्वार जो आकाश रही आकाश मेघाचन रही आलोक तारा चंद्र आलोक प्राप्त हो पारना जुड़ जुड़ा प्रकार आलोक ही समस्त ग्रहण करते कहीं आम आम कहते आम इस्कन आचार से आम वेद जानपर कि ना ना से तार समान प्रभुपाद महाराज सीटा कौन ना जे देखा मेघ ऋतु वर्षा ऋतु थर थे बादल चली जाए मेघ चली जाए चंद्र और तारा सब दृश्य होता से कड़ी जुगे लोक मैंने वेद विषय जानपारे ना कि ये युग हूँ कौन महाप्रभु युग ये सुवर्ण युग 15,000 वर्ष चलो युग मात्र 5,000 वर्ष चलती आस 10,000 वर्ष प्रभुपाद महाराज कहते आस 10,000 वर्ष ये कृष्ण चेतना चल तेणु जो मैंने ये कृष्ण चेतना जोग देवे से भाग्यवान से प्रकृत वेद भी जानपारे ये भाव में षष्ठ प्रश्न
आसंता काल ठीक मुझे रही पारे तेणु अन्य मैंने कह भागवत चल कल व्यासपूजा मीटिंग अच्छे भुवनेश्वर ये तो अच्छा प्रभु अच्छा भुवनेश्वर मीटिंग अच्छे अन्य कार्यक्रम अच्छे
कौन से